ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय।
हरे कृष्ण। हमें जी भगवान सिंहदंगर कथा आज नवदुर्गेश्वर कथा आरंभ करवा गतकाली संडे प्रोग्राम आम सप्तम स्कंद चतुर्थ अध्याय को कहते कथा कहते तेणु चतुर्थ अध्याय रही जो हिरण्याकर अत्याचार एवं प्रहलाद गुणावली हिरण्याकर असुर स्वभाव एवं प्रहलाद दैव स्वभाव भगवद्गीता षोडश अध्याय से भाव में प्राक्टिकाल इम्प्लिकेसन अफ सिक्सटीन चैप्टर भगवद्गीता श्रवण कले रविवार दैव असुर विभाग भगवद्गीता भगवान कहले भगवान व्यवस्था करदे देखापी जहाँ सब सब कहुई कमी इम्प्लीमेंट कर असुर स्वभाव कौन सब रही जहाँकि हिरण्य सब 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 कार्य करूला दैव स्वभाव किभरी रही जहाँकि प्रहलाद महाराज से भाव कार्य करूले तेणु बर्तमान पंचम अध्याय कथा आरंभ हो चतुर्थ अध्याय जो शेष होते जे ये प्रश्न था युधिष्ठिर महाराज ये प्रहलाद भाई पुत्र ये गुण तर अच्छी ये विनय पुत्र निजर पिता हत्या करने चाहिए तो बुझे कौन पर तेणु पंचम अध्याय नारद मुनि कथा आरंभ कर नारद मुनि युधिष्ठिर महाराज कथा चलती संवाद से संवाद को सुखदेव गोस्वामी परीक्षित महाराज कौन से संवाद को नैमिषारण्य सुख गोस्वामी सौनपाद ऋषि मान कौन से संवाद को आम रघुनंदन धाम आपचु तेणु ये आम कृपा ये आम प्रति भगवान महाराज नृसिंहदेव कृपा प्रकृत में आम रविवार शनिवार दिन कथा सर कथा नृसिंहदेव कृपा रही तेणु आम विषय कथा कहचे आपण मैं विषय श्रवण कर भगवान नृसिंहदेव कृपा तेणु प्रथम श्लोक नारद कौन पौरोहित्याय भगवान ब्रूत काव्य पीड़ासुर षंड अमरको सुतौ तस् दैत्यराज गृहांतिके जय शिशुदारायण पौरोहित्याय भगवान पौरोहित हाँपाई पुरोहित पुरोहित आम पुरोहित प्रभु अच्छा रमाकांत से कहते हैं पुरोहित अर्थ हो पुरर जे हित करतीर यजमान पूर्ण पूर्ण वंशर जे हित करती से पुरोहित तेणु से पुरोहित्याय भगवान तर जो पुरोहित होते हिरण्यकशिपुर से सामान्य व्यक्ति नए भगवान भाई भगवद्गीतार भगवान मैंने कहले कविना कविना उषना कवि विद्वान मान भर नौ उषना जहाँकि शुक्राचार्य तेणु से भगवान दूत काव्य क्रीड़ा सुरई से भगवान जो कि शुक्राचार्य से काव्य कवि पुत्र काव्य से शुक्राचार्य कीड़ असुरई असुर मानकर से हूँ पौरोहित थिले असुर मान पौरोहित करते भागवत अष्टम स्कंद अष्टम अध्याय लक्ष्मीदेवी जो स्तुति करे बर हे तीनो श्लोक से कही भगवान किभरी गुण कही अंधकार से सब गुण ना से प्रसंग में से कही बहुत गुण अच्छी कि न संग वर्जित नूनं तपोदस्य न मनोनिर्जय ज्ञानं गति तस्य न संग वर्जित बहुत ज्ञान रही कि संग वर्जित होना जे लोक निजर लोक प्रति कि ज्ञानटा दि जा ज्ञान उपकार उपयोग करा तेणु शुक्राचार्य बहुत विद्वान व्यक्ति दुज विश्व दुज विद्वान व्यक्ति थे जन होती देवता मान गुरु सी हूँ किए बृहस्पति ଦେବତା ସିଏ ମଧ୍ୟ ବୃହସ୍ପତି ମଧ୍ୟ ଭଗବାନଙ୍କ ଜଣେ ବିଭୂତି ଏବଂ ଶୁକ୍ରାଚାର୍ଯ୍ୟ ମଧ୍ୟ ଭଗବାନଙ୍କ ଜଣେ ବିଭୂତି କିନ୍ତୁ ଦେବତାମାନେ ତାଙ୍କର ଗୁରୁ ହିସାବରେ ପୁରୋହିତ ହିସାବରେ ବୃହସ୍ପତିଙ୍କୁ ବାଛିଲେ ତେଣୁ ଶୁକ୍ରାଚାର୍ଯ୍ୟ ଆଉ କାହାର ଇଏ କରିବେ କାହାର ଗୁରୁ ହେବେ ଅଶ୍ରୀମାନଙ୍କର ହେଲେ ତାଙ୍କର ଭିତରେ ଶତ୍ରୁତା ହେଲା ବୃହସ୍ପତି ଏବଂ ଶୁକ୍ରାଚାର୍ଯ୍ୟ ତେଣୁ ଦେବତାମାନଙ୍କର ଶତ୍ରୁ ହେଉଛନ୍ତି ଅସୁର ତେଣୁ ଅସୁରଙ୍କର ଗୁରୁ ସେ ହୋଇଗଲେ ତେଣୁ ଏସବୁ ବହୁତ କଥା ରହିଛି ଯାହା ହଉ ତେଣୁ ଷଣ୍ଢ ଅମରକ ସୁତୌତସ୍ୟ ତାଙ୍କର ଦୁଇ ଜଣ ପୁତ୍ର ଥିଲେ ଶୁକ୍ରାଚାର୍ଯ୍ୟଙ୍କର ଷଣ୍ଢ ଏବଂ ଅମରକ ସେମାନେ ଦୈତ୍ୟରାଜ ବୃହାନ୍ତିକି ଦୈତ୍ୟରାଜ ଶୁକ୍ରାଚାର୍ଯ୍ୟଙ୍କର ପ୍ୟାଲେସ୍ ଥିଲା ତା ପାଖରେ ତାଙ୍କର ଗୃହ ଥିଲା ତାଙ୍କୁ କ୍ୱାର୍ଟର୍ ଦେଇଦେଇଥିଲେ ତେଣୁ ସେ ସେଇଠି ରହିଥିଲେ ବୃହାନ୍ତିକି ତାଙ୍କ ନିଜର ଘର ପାଖରେ ରହିଥିଲେ ଷଣ୍ଢ ଏବଂ ଅମରକ ତେଣୁ ପ୍ରହ୍ଲାଦସ୍ୟ ଭକ୍ତିରେ ଏବଂ ବିଦ୍ୱେଷେ କାରଣ ମିତି ବକ୍ତୁମାହ ପଞ୍ଚମଧ୍ୟାୟର ଆରମ୍ଭ ହେଉଛି କେଉଁଥିପାଇଁ ନା ପ୍ରହ୍ଲାଦ ଯିଏକି ଭକ୍ତି କରୁଥିଲେ ଭକ୍ତି କରୁଥିବାରୁ ତାଙ୍କ ପ୍ରତି ବିଦ୍ୱେଷ କରିଥିଲେ ହିରଣ୍ୟକଶିପୁ ତେଣୁ ଏହି କଥାକୁ ବର୍ଣ୍ଣନା କରିବା ପାଇଁ ପଞ୍ଚମଧ୍ୟାୟ କୁହାଯାଇଛି ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ପ୍ରହ୍ଲାଦଙ୍କର ଜୀବନ କାହାଣୀର ବର୍ଣ୍ଣନା ଏହିପରି ଭାବରେ ଆରମ୍ଭ ହୋଇଛି ଆଦର୍ଶ ବ୍ରାହ୍ମଣ କେତେବେଳେ ନାସ୍ତିକମାନଙ୍କର ପୁରୋହିତ ହୁଅନ୍ତି ନାହିଁ ଶୁକ୍ରାଚାର୍ଯ୍ୟ ଯେଉଁ ତାଙ୍କର ହେଲେ ପୁରୋହିତ ହେଲେ ପ୍ରଭୁପାଦ କହୁଛନ୍ତି ସେଇଟା ହେବା କଥା ନୁହଁ ତାଙ୍କର ପୁରୋହିତ ହେବା କଥା ନୁହଁ ଯେମିତି ହେଲେ କାହିଁକିନା ତାଙ୍କର ବୃହସ୍ପତିଙ୍କ ବିଦ୍ୱେଷ ରହିଛି ଶତ୍ରୁତା ରହିଛି ଏ ବହୁତ ବୁଦ୍ଧିମାନ ଶୁକ୍ରାଚାର୍ଯ୍ୟ ବହୁତ ବୁଦ୍ଧିମାନ କାରଣ ସେ ଜାଣିଛନ୍ତି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ବୃହସ୍ପତି ଜାଣିନାହାନ୍ତି ସେ ମନ୍ତ୍ର ଯାହା ପେଟେଣ୍ଟ ତାଙ୍କର ଅଛି ଶୁକ୍ରାଚାର୍ଯ୍ୟଙ୍କ ପାଖରେ ଆଉ କେହି ପେଟେଣ୍ଟ ତାକୁ ଦେଇନାହାନ୍ତି ଏବଂ ମହାଭାରତ ବର୍ଣ୍ଣନା କରାଯାଇଛି ଯେ ବୃହସ୍ପତି ପଠାଇଲେ କଚ ତାଙ୍କର ପୁତ୍ରକୁ ପଠାଇଲେ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଏଇ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଶିଖିବା ପାଇଁ ଖାଲି ସେଇ ଶିକ୍ଷା ପାଇଁ ନୁହଁ ଶିକ୍ଷା କରିବା ପାଇଁ ପଠାଇଲେ ତେଣୁ ସେ ଶିକ୍ଷକ ଯିଏ ସମସ୍ତଙ୍କୁ ଶିକ୍ଷା ଦେବେ ତେଣୁ ସେ ଜାଣିଲେ ମଧ୍ୟ ଶତ୍ରୁଙ୍କର ପୁତ୍ର ତଥାପି ସେ ତାଙ୍କୁ ଶିକ୍ଷା ଦେଇଥିଲେ କଚ ଶିକ୍ଷା ଦେଇଥିଲେ ଏବଂ ସିଏ ଚାହୁଁନଥିଲେ ଶୁକ୍ରାଚାର୍ଯ୍ୟ ଚାହୁଁନଥିଲେ ତାଙ୍କୁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ପ୍ରଦାନ କରିବା ପାଇଁ କିନ୍ତୁ ସମସ୍ତ ଅସୁରମାନେ ତାଙ୍କ ବିରୁଦ୍ଧରେ ଶୁକ୍ରାଚାର୍ଯ୍ୟଙ୍କୁ କହୁଥିଲେ ନା ଆପଣ ପଢ଼ାନ୍ତୁ ନାହିଁ ତାକୁ ସିଏ ଆପଣଙ୍କୁ ମନ୍ତ୍ର ନେଇଯିବ ନେଇକି ଆମର ବିରୁଦ୍ଧରେ କାର୍ଯ୍ୟ କରିବ ଏଇଭଳିଆ ମନା କଲେ ମଧ୍ୟ ଶୁକ୍ରାଚାର୍ଯ୍ୟ ଏ ଯେଉଁ ଆଦର୍ଶ ଶିକ୍ଷକ ଶିକ୍ଷକମାନେ ତାଙ୍କର ମଧ୍ୟ ଶତ୍ରୁ ମିତ୍ର କେହି ନାହାନ୍ତି ସେ ମଧ୍ୟ ଜ୍ଞାନ ଜାଣିଛନ୍ତି ତେଣୁ ତାଙ୍କୁ ଶିକ୍ଷା ଦେଲେ ଅସୁରମାନେ ବହୁତ ଚେଷ୍ଟା କରି ତାକୁ ହତ୍ୟା କରିବା ପାଇଁ ଗଛକୁ କେତେବେଳେ ମାରିକି ଫିଙ୍ଗି ଦିଅନ୍ତି କିନ୍ତୁ ଶୁକ୍ରାଚାର୍ଯ୍ୟ ଜାଣିଛନ୍ତି ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତାଙ୍କୁ ପାଠ କରିକି ସେଇଟା ବଞ୍ଚାଇ ଦିଅନ୍ତି ଏଇଭଳି ବହୁତ ବ୍ୟବସ୍ଥା କଲା ପରେ ଯେତେବେଳେ ଅସୁରମାନେ କହିଲେ କ'ଣ କଲେ ତାକୁ ପାଉଡ଼ର କରିଦେଲେ ପାଉଡ଼ର କରି ସର୍ବତ୍ର ମିଶାଇ ଦେଇଦେଲେ ଶୁକ୍ରାଚାର୍ଯ୍ୟକୁ ପାନ କରିବା ପାଇଁ ଶୁକ୍ରାଚାର୍ଯ୍ୟ ସେଇଟା ପିଇଦେଲେ ସର୍ବତ ବହୁତ ବୁଦ୍ଧିମାନ ସେମାନେ ନା ଅସୁରମାନେ ସେ ପାଉଡ଼ର କରିକି ଦେଇଦେଲେ ଆଉ ତେଣୁ ଶୁକ୍ରାଚାର୍ଯ୍ୟ କଚ ଯେଉଁ ଶୁକ୍ରାଚାର୍ଯ୍ୟ କନ୍ୟା ଦେବଯାନୀ ଯେଉଁ ଦେବଯାନୀଙ୍କର ତାଙ୍କର ବଂଶରେ ଦେବଯାନୀଙ୍କ ଗର୍ଭରୁ ଯେଉଁ ଆସୁଛନ୍ତି ପୁତ୍ରମାନେ ତାଙ୍କ ସେହି ବଂଶରେ ଆସୁଛନ୍ତି ଭଗବାନ ଦେବଯାନୀ ତେଣୁ ଦେବଯାନୀ ଯେହେତୁ କଚଙ୍କ ସଙ୍ଗ ଲାଭ କରୁଥିଲେ କଚଙ୍କ ସହିତ ରହିଥିଲେ ତେଣୁ ତାଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା ତେଣୁ କଚକୁ ନ ଦେଖି ସେ ବ୍ୟସ୍ତ ହୋଇଗଲେ ତେଣୁ ଶୁକ୍ରାଚାର୍ଯ୍ୟ ପିତାଙ୍କ ଯେତେବେଳେ କହିଲେ ପିତା ଧ୍ୟାନ କଲେ ଦେଖିଲେ କଚ ବର୍ତ୍ତମାନ ପାଉଡ଼ର ହୋଇକରି ମିଶି ଯାଇଛି ମୋର ରକ୍ତରେ ମିଶି ଯାଇଛି କିନ୍ତୁ କହି ବାହାର ନାହିଁ ତାକୁ ଜାଣିଛନ୍ତି ମନ୍ତ୍ର ଜାଣିଛନ୍ତି ମୃତ୍ୟୁ ସଞ୍ଜୀବ ମନ୍ତ୍ର ପାଠ କରିଦେଲେ କିନ୍ତୁ ସିଏ ପାଠ କରିଦେଲେ କାହିଁକି ଅନ୍ୟ କୌଣସି ଉପାୟ ନାହିଁ ମୃତ୍ୟୁ ସଞ୍ଜୀବ ମନ୍ତ୍ର ପାଠ କଲେ ସେ ବଞ୍ଚିବ ନହେଲେ ମୃତ୍ୟୁବରଣ କରିବ ନିଜ କନ୍ୟା ମଧ୍ୟ ମୃତ୍ୟୁବରଣ କରିବ ତାଙ୍କ ଗୃହରେ ତେଣୁ ମୃତ୍ୟୁ ସଞ୍ଜୀବ ମନ୍ତ୍ର ପାଠ କଲେ ସେ ଜୀବନ ପାଇଗଲା ତେଣୁ ପେଟ ଭିତରେ କେମିତି ଆସିବ ପେଟ ଚିରିକି ଆସିବାକୁ ପଡ଼ିଲା ଶୁକ୍ରାଚାର୍ଯ୍ୟ ମୃତ୍ୟୁବରଣ କରିବାକୁ ପଡ଼ିଲା କିନ୍ତୁ ମନ୍ତ୍ର ମୃତ୍ୟୁ ସଞ୍ଜୀବ ମନ୍ତ୍ର ସେ ପାଇଗଲେ ଗଛ ତେଣୁ ସିଏ ମଧ୍ୟ ମୃତ୍ୟୁ ସଞ୍ଜୀବ ମନ୍ତ୍ର ପାଠ କରି ତାଙ୍କୁ ମଧ୍ୟ ବଞ୍ଚାଇଦେଲେ ଶୁକ୍ରାଚାର୍ଯ୍ୟଙ୍କୁ ତେଣୁ ଆଜି ତାଙ୍କର ସବୁ ଶିକ୍ଷା ପୂର୍ଣ୍ଣ ହୋଇଗଲା ପୂର୍ଣ୍ଣ ହେଇଗଲା ଯେତେବେଳେ ଯାଉଛନ୍ତି ସେତେବେଳେ ଦେବଯାନୀ କହିଲେ ମୋତେ ତୁମେ ବିବାହ କର। ସେ କହିଲେ ନା ତୁ ବିବାହ କରିବିନି, ତୁ ମୋର ଭଉଣୀ, ଗୁରୁଙ୍କର ପତ୍ନୀ, ଗୁରୁଙ୍କର କନ୍ୟା, ତେଣୁ ମୋର ଭଉଣୀ, ମୁଁ ତୁମେ ବିବାହ କରିବି ନାହିଁ। ମୋତେ ତୁମେ ଯାହା ସବୁ ଶିଖିଲ ତୁମେ ସବୁ ଭୁଲିଯିବ, ଅଭିଶାପ ଦେଇଦେଲେ। ତେଣୁ ସିଏ ଅଭିଶାପ ଦେଲେ କହି ବାତ ନାହିଁ, ତୁମର ତୁମେ କୌଣସି ବ୍ରାହ୍ମଣକୁ ବିବାହ କରିପାରିବ ନାହିଁ। ଶୁକ୍ରାଚାର୍ଯ୍ୟ ବ୍ରାହ୍ମଣ କୂଳରେ ଥିଲେ, କୌଣସି ବ୍ରାହ୍ମଣକୁ ବିବାହ କରିପାରି, ସେଥିପାଇଁ ସେ ବିବାହ କଲେ ଯଯାତି ମହାରାଜକୁ। ଏ ଘଟଣା ଆସୁଛି ତାଙ୍କ ନବସ୍କନ୍ଧ, ସେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଦୈତ୍ୟରାଜ୍ୟ ଗୁହନ୍ତି କିଏ ଶୁକ୍ରାଚାର୍ଯ୍ୟ ନା, ପ୍ରକୃତରେ ତାଙ୍କର ଅସୁରମାନଙ୍କର ଗୁରୁ ହେବା କଥା ନୁହଁ, କିନ୍ତୁ ତାଙ୍କ ସେ ଗୁରୁ ହେଲେ ପ୍ରଭୁପାଦ ମହାରାଜ କହୁଛନ୍ତି କଥା। ଆଦର୍ଶ ବ୍ରାହ୍ମଣ କେତେବେଳେ ତେଣୁ ଅସୁର ବ୍ରାହ୍ମଣ ପୁରୋହିତ ହେବା କଥା ନୁହଁ, କିନ୍ତୁ ସେ ହେଲେ। ଶତ୍ରୁତା ରହିଛି, ଶତ୍ରୁତା ଥିବାରୁ ଆମର ବୁଦ୍ଧି ନାଶ ହୋଇଯିବ କଥା ରହିଛି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ। ତେଣୁ ପରଶ୍ଳୋକରେ କୁହାଯାଉଛି, ତୌ ରାଜ୍ଞା ପ୍ରାପିତଂ ବାଳଂ ପ୍ରହ୍ଲାଦଂ ନୟକୋବିଦଂ ପାଠୟା ମାସତୁ ପାଠ୍ୟ ଅନନ୍ୟାଶ୍ଚା ସୁରବାଳକାନ୍। ତେଣୁ ତୌ ରାଜ୍ଞା ପ୍ରାପିତଂ ବାଳଂ, ତୌ ସେ ଦୁଇଜଣ, ଦୁଇ ବଚନରେ ସ ତୌ, ସେ ଦୁଇଜଣ ଚଣ୍ଡେବ ଅମର୍କ ରାଜ୍ଞା ପ୍ରାପିତଂ, ରାଜା ଆଦେଶ ଦେଲେ। ତେଣୁ ବାଳଂ ପ୍ରହ୍ଲାଦଂ ନୟକୋବିଦଂ, ପ୍ରହ୍ଲାଦଙ୍କୁ ସେ ଶିକ୍ଷା ଦେଲେ, ନ୍ୟାୟ ଶାସ୍ତ୍ର ଇତ୍ୟାଦି ଶିକ୍ଷା ଦେଲେ, କୋବିଦ ଶାସ୍ତ୍ର ଇତ୍ୟାଦି ଶିକ୍ଷା ଦେଲେ। ପାଠୟା ମା ସହିତ ପାଠ୍ୟନ୍, ତାଙ୍କୁ ଟିକେ ପଢ଼େଇଲେ, ଖାଲି ପ୍ରହ୍ଲାଦଙ୍କୁ ପଢ଼େଇଲେ ନାହିଁ। ଅନ୍ୟାଶ୍ଚା ଅସୁର ବାଳକାନ୍, ଅନ୍ୟ ଅସୁର ବାଳକମାନେ ମଧ୍ୟ ସେଇଠି ଥିଲେ, ସବୁ ସେ ଟୋଲ୍କୁ ଯାଉଥିଲେ ପାଠ ପଢ଼ିବା ପାଇଁ, ସେଠି ସବୁ ପଢ଼ୁଥିଲେ। ତେଣୁ ଏଇଭଳି ଭାବରେ ବର୍ତ୍ତମାନ ପ୍ରହ୍ଲାଦଙ୍କ ଶିକ୍ଷା ଆରମ୍ଭ ହେଲା। କିନ୍ତୁ ପ୍ରହ୍ଲାଦ ଶିକ୍ଷା କରିଛନ୍ତି ମାତୃଗର୍ଭରୁ, ମାତୃ ଭକ୍ତି ହେଉଛି ଅହେତୁକି, ଏହାର ପ୍ରମାଣ ହେଉଛି ଏଇଟା। ପ୍ରହ୍ଲାଦ ମାତୃଗର୍ଭରେ ଥାଇ ସେ ସବୁ ଶିକ୍ଷା କରିଥିଲେ, ଯାହା ନାରଦ ମୁନି କହିଥିଲେ ତାଙ୍କ ମାଆଙ୍କୁ। ଯେମିତି ଆମର ଶୁଣୁଛେ ଅର୍ଜୁନ, ଅର୍ଜୁନ ଯେତେବେଳେ ତାଙ୍କର ପତ୍ନୀ ସୁଭଦ୍ରାଙ୍କୁ କହୁଥିଲେ କେମିତି ଚକ୍ରବ୍ୟୁହ ଭିତରେ ପ୍ରବେଶ କରିବାକୁ ପଡ଼ିବ, ଗର୍ଭରେ ରହିକରି ଅଭିମନ୍ୟୁ ଜାଣିଥିଲେ, କିନ୍ତୁ ଯେତେବେଳେ ଫେରି ଆସିବା କଥା ଅର୍ଜୁନ କହିଥିଲେ, ସେତେବେଳେ ଇଏ ଆମର ତାଙ୍କର ସୁଭଦ୍ରା ନିଦ୍ରାଗ୍ରସ୍ତ ହୋଇଗଲେ, ତେଣୁ ଇଏ ମଧ୍ୟ ଶୋଇବାକୁ ପଡ଼ିଲା, ଜାଣିପାରିଲେ ନାହିଁ କେମିତି ଫେରିବେ, ସେଥିପାଇଁ ସେ ମୃତ୍ୟୁବରଣ କଲେ। ଭଗବାନଙ୍କ ବ୍ୟବସ୍ଥା ସବୁ ରହିଛି, ବ୍ୟବସ୍ଥା ହୋଇଛି, କେମିତି କ'ଣ ହେଲେ କ'ଣ ହେବ କ'ଣ ନାହିଁ, ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଭଗବାନ ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ପାଇଁ ସବୁ ପ୍ଲାନ୍ କରିଦେଇଛନ୍ତି। ଆମ ଚିନ୍ତାର ବାହାରେ ଭଗବାନଙ୍କର ଏଭଳି ରହିଛି, ଭଗବାନଙ୍କର ଏଭଳି ଶକ୍ତି ରହିଛି, ଆମେ କଳ୍ପନା କରିପାରିବା ନାହିଁ। ତେଣୁ ଯତ୍ତତ୍ର ଗୁରୁଣାଂ ପ୍ରୋକ୍ତମ୍ ଶୁଶ୍ରୁଭେ ଅନୁପପାଠ ଚ ନ ସାଧୁ ମନସା ମେନେ ସୋ ପର ଅସଦ୍ରହାଶ୍ରୟ। ଯେଉଁମାନେ ଅଦ୍ୱୟ ତତ୍ତ୍ୱକୁ ଜାଣିଛନ୍ତି, ଅଦ୍ୱୟ ତତ୍ତ୍ୱକୁ ଯେଉଁ ଜାଣିଛନ୍ତି, ଅଦ୍ୱୟ ଦୁଇ ଭେଦ ନାହିଁ, ଅଭେଦ ସେ ତତ୍ତ୍ୱ ଭଗବାନଙ୍କର ଯେଉଁ ଜ୍ଞାନ ହେଉଛି ଆବସଲ୍ୟୁଟ୍ ନଲେଜ୍, ଅଦ୍ୱୟ ସେଥିରେ କୌଣସି ଭେଦ ନାହିଁ। କିନ୍ତୁ ଭୌତିକ ଜଗତରେ ଯେଉଁ ତତ୍ତ୍ୱ, ଯେଉଁ ଜ୍ଞାନ ହେଉଛି ଭେଦ ଜ୍ଞାନ, ଦ୍ୱନ୍ଦ୍ୱମୟ ଜ୍ଞାନ ସବୁ ରହିଛି, ଦ୍ୱନ୍ଦ୍ୱ ବିଷୟ ଜ୍ଞାନ। ତେଣୁ ଯତ୍ତତ୍ର ଗୁରୁଣାଂ ପ୍ରୋକ୍ତମ୍, ଯେଉଁ ସବୁ ଗୁଣ ସବୁ ଗୁରୁ କହୁଥିଲେ, ଗୁରୁଣାଂ ପ୍ରୋକ୍ତମ୍ ଶୁଶ୍ରୁଷରେ ଅନୁପ ପାଠ ଚ, ଯାହା ଶୁଣୁଥିଲେ ତାକୁ ପାଠ କରୁଥିଲେ। ସେତେବେଳେ ଆଉ ତ ସେତେବେଳେ ସବୁ ସେତେବେଳେ ତ ବହୁତ ମାନେ କ'ଣ ସ୍ମରଣ ଶକ୍ତି ଭଲ ଥିଲା, ଯାହା ଶିକ୍ଷକ କହିଦେଲେ ଦୁଇ ଦିନ ଚାରି, ସାଙ୍ଗେ ସେ ପିଲାମାନେ ଦୁଇ ଦିନ ଚାରି, ଦୁଇ ତିନି ଛଅ, ଦୁଇ ତିନି ଛଅ ସବୁ ଚାଲିଲା କାଠ। ପିଲାମାନେ ଏଇଭଳି ଭାବରେ ବସିକିରି ମନେ ରଖନ୍ତି ପିଲାମାନେ, ସେତେବେଳେ ମଧ୍ୟ ସେଇ ଅନୁପ ପାଠ, ଯାହା ପାଠ କଲେ ଗୁରୁ ସେ ତାଙ୍କ ପଛରେ ସେଇଟା ମଧ୍ୟ ପଢ଼ିଲେ, ଅନୁପ ପାଠ ଚ। ତେଣୁ ନ ସାଧୁ ମନସା ମେନେ, କିନ୍ତୁ ତାକୁ ସେଇଟାକୁ ଭାବିଲେନି ଠିକ୍ କଥା, ସାଧୁ ସାଧୁ ବସ୍ତୁ ନୁହଁ, ଇଏ ଠିକ୍ ଠିକ୍ କଥା ନୁହଁ। ଏ ଯେଉଁ ଜ୍ଞାନ, ଏ ଯେଉଁ ଭେଦ ବତାଉଛି, ଇଏ ଶତ୍ରୁ ଇଏ ମିତ୍ର, ଏ ଯେଉଁ ଭେଦ ଜ୍ଞାନ, ଏଇଟା ଠିକ୍ ଜ୍ଞାନ ନୁହଁ, ଏଇଟାକୁ ସେ ଗ୍ରହଣ କରୁନଥିଲେ। ନ ସାଧୁ ମନସା ମେନେ, ମନରେ ଭାବୁଥିଲେ କିଛି କହୁନଥିଲେ, ମନରେ ଭାବୁଥିଲେ ମନସା ମେନେ, କାରଣ ସେ ଜାଣିଛନ୍ତି ପ୍ରକୃତ ପାଠ କ'ଣ। ପ୍ରକୃତ ପାଠ ହେଉଛି ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନାମ, ବିଦ୍ୟାମାନଙ୍କ ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା, ଭଗବାନଙ୍କ ବିଦ୍ୟା। ସେଥିପାଇଁ ଭକ୍ତିମନ ଠାକୁର କହିଲେ, ଜଡ଼ ବିଦ୍ୟା ଯତ ମାୟାର ବୟ ତୁମାର ଭଜନେ ବାଧା। ବହୁତ ବିଦ୍ୟା ରହିଛି ଭୌତିକ ଜଗତରେ, ଅନେକ ବିଦ୍ୟା ରହିଛି, କିନ୍ତୁ ପ୍ରଭୁପାଦ ମହାରାଜ କୁହନ୍ତି ଏସବୁ 40 କୋଟି ମାଇଲ୍ ଭିତରେ ବିଦ୍ୟା, ଏବଂ ବିଶ୍ୱବ୍ରହ୍ମାଣ୍ଡ ହେଉଛି 40 କୋଟି ମାଇଲ୍, 50 କୋଟି ଯୋଜନ। ତେଣୁ ଏ ଯେଉଁ ବିଦ୍ୟା ଯେଉଁ ନୋବେଲ ପ୍ରାଇଜ୍ ସବୁ ପାଉଛନ୍ତି ଏବଂ ପାଇଚାଲିଥିବେ, ସେଇ 40 କୋଟି ମାଇଲ୍ ଭିତରେ ବିଦ୍ୟା, ତା ଉପରେ ବିଦ୍ୟା ସେ ପାଇନାହାନ୍ତି। ତା ଉପରେ ବିଦ୍ୟା ଏଇସବୁ ଶାସ୍ତ୍ରରେ ରହିଛି, ଅଧ୍ୟାତ୍ମ ବିଦ୍ୟା, ଏଇଟାକୁ ସେମାନେ ବୁଝିପାରିବେ ନାହିଁ। ତାଙ୍କର ଜ୍ଞାନ, ସଂସ୍କୃତ ଜ୍ଞାନ ଥିଲେ ମଧ୍ୟ ବୁଝିପାରିବେ ନାହିଁ ଏ ଏଭଳି ବିଦ୍ୟା। ଯଦି ଗୁରୁଙ୍କର ଆଶ୍ରମ, ଗୁରୁଙ୍କ ଶରଣ ନଯିବା, ସେ ବିଦ୍ୟା ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ପ୍ରହ୍ଲାଦ ମହାରାଜ ସେ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, ତେଣୁ ଭୌତିକ ଜ୍ଞାନ ତାଙ୍କୁ ଭଲ ଲାଗୁନଥିଲା, ଭୌତିକ ଜ୍ଞାନଟା ଭଲ ତୁଚ୍ଛ ଲାଗୁଥିଲା, ତୁଚ୍ଛ ଜ୍ଞାନ। କିନ୍ତୁ ଗୁରୁ କହୁଛନ୍ତି ପଢ଼ିବାକୁ ପଡ଼ିବ, କିନ୍ତୁ ପଢ଼ୁ ଦେଉଥିଲେ ଦୁଇଜଣ 4-6 ଏ କ'ଣ ମ୍ୟାଥମେଟିକାଲ ମ୍ୟାଥମେଟିକ୍ସ, ସ୍ପିରିଚୁଆଲ ମ୍ୟାଥମେଟିକ୍ସ ଜାଣିଛନ୍ତି, ପୂର୍ଣ୍ଣ ମଧ 1+1 ସେମାନେ 1 ସେ ଜାଣିଛନ୍ତି, କିନ୍ତୁ 1+1 ସେମାନେ 2 ଏ ମ୍ୟାଟେରିଆଲ ନଲେଜ ଭଲ ଲାଗୁନଥିଲା, କିନ୍ତୁ ଶୁଣୁଥିଲେ। ନ ସାଧୁ ମନସା ମେନେ ସ୍ୱ ପରା ଅସତ୍ ଗ୍ରହାଶ୍ରୟମ, ଏ ଅସତ୍ ଗ୍ରହ ଅସତ୍ ଆଗ୍ରହ, ଏଇଟା ଇଏ ମୋର ଏ ନିଜର, ଏ ସମସ୍ତେ ଭଗବାନଙ୍କର। ମଣିଭାଂଶ ଯୁବ ଲୋକ ଯୁବଭୂତ ସନାତନ ସମସ୍ତେ କିଛି ଭଗବାନଙ୍କର, ମହାଭାଗବତ ସିଏ ସମସ୍ତଙ୍କୁ ସମାନ ଭାବେ ଦେଖୁଥିଲେ, ସମସ୍ତଙ୍କର କେମିତି ଉଦ୍ଧାର ପ୍ରାର୍ଥନା କରୁଥିଲେ। ପ୍ରକୃତରେ ପ୍ରହ୍ଲାଦ ମହାରାଜ ପ୍ରାର୍ଥନାରେ ନୃସିଂହଦେବ ସେ ସମୟରେ ଯେତେ ଥିଲେ ବ୍ରହ୍ମାଣ୍ଡରେ, ଯେତେ ଜୀବ ଥିଲେ ସମସ୍ତେ ଉଦ୍ଧାର ପାଇଯାଇଛନ୍ତି, ସୁନ୍ଦର ରାଧାକୃଷ୍ଣ ସେ ମହାରାଜ ଏଇଟା କହନ୍ତି। ତେଣୁ ଏହିଭଳି ଭାବରେ ଶିକ୍ଷା ଯେଉଁ ଶିଖୁଥିଲେ, ରାଜନୀତି ଅର୍ଥନୀତି ଇତ୍ୟାଦି ନୟ କବିଦମ ଏସବୁ ପାଠ ପଢ଼ୁଥିଲେ, କିନ୍ତୁ ସେଥିରେ ସେ ତାଙ୍କୁ ଭଲ ଲାଗୁନଥିଲା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଭଗବତ ଭକ୍ତ କେତେବେଳେ ହେଲେ ଶତ୍ରୁତା କିମ୍ବା ମିତ୍ରତାର ପରିସ୍ଥିତି ସୃଷ୍ଟି କରନ୍ତି ନାହିଁ। ସାଧୁ ନା, ସାଧୁଙ୍କର କେହି ଶତ୍ରୁ ନାହାନ୍ତି, ସେଥିପାଇଁ ସାଧୁଙ୍କର ଗୋଟେ ନାଁ ହେଉଛି ଅଜାତ ଶତ୍ରୁ। ତେଣୁ ଏଇଭଳିଆ ଚାଲିଥିଲା ଘଟଣା। ଗୋଟେ ଥର କ'ଣ ହେଇଛି ନା, ଏକଦା ଅସୁରରା ପୁତ୍ରମ ଆଙ୍କମ ଆରୋପ୍ୟ ପାଣ୍ଡବ ପ୍ରପଚ୍ଛ କଥ୍ୟତାଂ ବତ୍ସ ମନ୍ୟତେ ସାଧୁ ତଦ୍ଭା। ଏଇଭଳିଆ ପାଠ ଚାଲିଥିଲା, ପଢ଼ାପଢ଼ି ଚାଲିଥିଲା। ତେଣୁ ଏକଦା ଅସୁରରା ସମଗ୍ର ତ୍ରିଲୋକର ସେ ହେଉଛନ୍ତି ମାଲିକ, ଅସୁରମାନଙ୍କ ଭିତରେ ଶ୍ରେଷ୍ଠ, ଖାଲି ଅସୁରମାନଙ୍କ ଭିତରେ ଶ୍ରେଷ୍ଠ ତା ନୁହଁ, ତ୍ରିଲୋକର ସେ ହେଉଛନ୍ତି ଶ୍ରେଷ୍ଠ, ଆ ପୂର୍ବରୁ ବର୍ଣ୍ଣନା କରେ, ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେସବୁ। ତେଣୁ ପୁତ୍ର ଅଙ୍କମ ଆରୋପ୍ୟ, ଶିକ୍ଷା ଶିକ୍ଷା ଦେଇକରି ଟିଚରମାନେ ଭାବିଲେ ପଢ଼େଇଲୁ, ବହୁତ ପାଠ ପଢ଼େଇଲୁ, ଆମେ ଟିକେ ଆମେ ଦରମା ବଢ଼ୁ ଭାବି କହି ପୁତ୍ରକୁ ଆଣି ଛାଡ଼ିଲେ ରାଜାଙ୍କ ପାଖରେ। ତେଣୁ ରାଜା ଯେତେବେଳେ ଦେଖିଲେ ପୁଅକୁ ବହୁତ ଆନନ୍ଦିତ ହେଲେ, କାରଣ ପ୍ରହ୍ଲାଦ ସମସ୍ତ ପୁତ୍ରମାନେ ତାଙ୍କର ମହାମନା ବୋଲି କୁହାଯାଏ, ପୂର୍ବରୁ ବର୍ଣ୍ଣନା କରାଯାଇଛି। ଲାଦ କ'ଣ ତାଙ୍କ ନାଁ ହେଉଛି ଲାଦ, ଅନୁଲାଦ, ସଂଲାଦ ଏବଂ ଇଏ ହେଉଛି ପ୍ରହ୍ଲାଦ। ଲାଦ କହିଲେ ଆନନ୍ଦ, ଲାଦିନୀ ଶକ୍ତି, ଭଗବାନଙ୍କର ଲାଦିନୀ ଶକ୍ତି ରାଧାରାଣୀ, ଆନନ୍ଦ ଭଗବାନ ସେଇଥିରୁ ପାଆନ୍ତି, ଲାଦିନୀ ଶକ୍ତିରୁ ଲାଦ ସେଥିପାଇଁ ତାଙ୍କ ନାଁ ଦିଆଯାଇଛି ଆନନ୍ଦ। ପ୍ରହ୍ଲାଦ ଭଗବାନଙ୍କୁ ହୃଦୟ ଧାରଣ କରିଥିଲେ, ତେଣୁ ସେ ପ୍ରକୃତରେ ଲାଦିନୀ ଶକ୍ତିର ବୃତ୍ତିରେ ଥିଲେ। ମହାତ୍ମା ମହାନସିଂହଙ୍କ ଅର୍ଥ ଦୈବିକ ପ୍ରକୃତି ମାସିତା, ଦୈବିକ ପ୍ରକୃତିର ଅଭିନୟ ସେ ଥିଲେ, ଭୌତିକ ଭୂତ ପ୍ରକୃତିର ଅଭିନୟ ନଥିଲେ। ତେଣୁ ଯେତେବେଳେ ପୁତ୍ରକୁ କୋଳରେ ବସାଉଛନ୍ତି ବହୁତ ଆନନ୍ଦିତ ହୋଇଯାଉଛନ୍ତି, ଆନନ୍ଦ ଘନ ସେ ଭଗବାନ ହେଉଛନ୍ତି ଆନନ୍ଦ ଘନ। ତେଣୁ ଏକଦା ସୁରରାଟ ପୁତ୍ରମ ଅଙ୍କମ ଆରୋପ୍ୟ ପାଣ୍ଡବ, ନାରଦଙ୍କୁ କହୁଛନ୍ତି ଯୁଧିଷ୍ଠିରଙ୍କୁ ପାଣ୍ଡବ, ଏ ସମ୍ବୋଧନରେ ମଧ୍ୟ ତା'ର ଅର୍ଥ ରହିଛି, କ'ଣ ପାଇଁ ପାଣ୍ଡବ ସମ୍ବୋଧନ କଲେ, କ'ଣ ପାଇଁ ଯୁଧିଷ୍ଠିର ସମ୍ବୋଧନ କଲେ, ତା'ର ବି ତ ଅର୍ଥ ରହିଛି, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, କିନ୍ତୁ ଆମର ସେସବୁ ଜ୍ଞାନ ନାହିଁ, ଆମେ ସଂକ୍ଷେପରେ କହୁଛେ। ତେଣୁ ଅଙ୍କମ କୋଳରେ ବସେଇ ପ୍ରପଚ୍ଛ କଥ୍ୟତାଂ ବତ୍ସ ପଚାରିଲେ ଅସୁରଡା, ହେ ବତ୍ସ କଥ୍ୟତାଂ, କହିଲ ତ ପୁତ୍ର ବତ୍ସ କହିଲ ତ, ମନ୍ୟତେ ସାଧୁ ଯଦ୍ ଭଗବାନ, ଭଗବାନ ଶବ୍ଦ ମାନେ କ'ଣ ଆପଣ, ଏଭଳି ଭାବେ ଆପଣ କ'ଣ ଭାବୁଛନ୍ତି ଠିକ୍ ବୋଲି ପୁତ୍ରକୁ କ'ଣ ପାଇଁ ଭଗବାନ କହିଲେ ଜାଣିନୁ, ଭଗବାନ ଅର୍ଥ ହେଉଛି ଓଡ଼ିଆରେ କ'ଣ ତୁମେ ଏଇଠି ଲେଖା ହେଇଛ ବିଷୟ, ଯାହା ବି ହଉ ଭଗବାନ ତ ସାଧାରଣତଃ ଆପଣ ବୋଲି କୁହାଯାଏ ଭଗବାନଙ୍କୁ, ମୁଁ ଯାହା ଜାଣିଛି। ଯାହା ହଉ ସେ କହିଲେ ମାନ୍ୟତେ ସାଧୁ ଯଦ୍ ଭଗବାନ, ତୁମେ ଯାହାକୁ ଭାବୁଛ ଠିକ୍ ବୋଲି, ସାଧୁ ସାଧୁର ଏଠି କ'ଣ କହୁ, ସାଧୁ ଶ୍ରେଷ୍ଠ, ଶ୍ରେଷ୍ଠ ବସ୍ତୁଟା କ'ଣ, ଶ୍ରେଷ୍ଠ ଜ୍ଞାନ କ'ଣ ତୁମେ ପଢ଼ୁଛ, ଓ ଆ କର୍ମ ସବୁ ପଢ଼ିଲ ନା ଆଉ କ'ଣ ଭଲ କିଛି ପାଠ ପଢ଼ିଲ? ସାହିତ୍ୟ ଭଲ ଲାଗିଲା ନା ଗଣିତ ଭଲ ଲାଗିଲା ନା ରାଜନୀତି ଭଲ ଲାଗିଲା ନା ଅର୍ଥନୀତି ଭଲ ଲାଗିଲା? ତେଣୁ ପଚାରିଲେ ନାହିଁ ସେ ତମେ କ'ଣ ଚିନ୍ତା କରୁଛ? ଏଇଠି ଶୁକ୍ରରେ ଆମର ଆଚାର୍ଯ୍ୟ ଟିକାମାନେ କହୁଛନ୍ତି ଚାରିରେ ଯେ କଠିନ ପଦାର୍ଥ ନା ପ୍ରଶ୍ନେ ବାଲଶ୍ୟ ସ୍ତୋଭ ଭବିଷ୍ୟତ ଇତି ମତ୍ୱା ପ୍ରାହ। ଯଦି କଠିନ ପ୍ରଶ୍ନ ପଚାରିବେ କ'ଣ ଷୋଳଦୁଣେ କେତେ, ଏମିତି ଗୋଟେ କଠିନ ପ୍ରଶ୍ନ ପଚାରିବେ, କାରଣ ଛୋଟ ପିଲା ପାଠ ପଢ଼ିବାକୁ ଯାଇଛି, କଷ୍ଟ ହେବ ସେ କହିପାରିବ ନାହିଁ, ତେଣୁ ସିଏ ଯାହା ଜାଣିଛି ତା'ର ବୁଦ୍ଧି ବଳରେ ଯାହା ଜାଣିଛି ଶ୍ରେଷ୍ଠ ବୋଲି ଜାଣିଛି ସେଇଭଳି ପଚାରିଲେ କ'ଣ ତୁମେ କୁହ କଥ୍ୟତା ସାଧୁ ଯଦ୍ ଭଗବାନ ମାନ୍ୟତେ ତୁମେ କ'ଣ ଭାବୁଛ ଶ୍ରେଷ୍ଠ ବୋଲି ସାଧୁ? ତେଣୁ ହିରଣ୍ୟକଶିପୁ ପ୍ରହ୍ଲାଦ ମହାରାଜ ଅବଶ୍ୟ ଜଣେ ଶୁଦ୍ଧ ଭକ୍ତ ହୋଇଥିବାରୁ ସବୁ ବିଷୟରେ ଅବଗତ ଥିଲେ, ଯାହା ସବୁ ପଢ଼େଇଥିଲେ ଯେତେ ଜ୍ଞାନ ଭଗବତ ଗୀତାରେ ସବୁ ପ୍ରକାର ଜ୍ଞାନ ଭଗବାନ ଦେଇଦେଇଛନ୍ତି, ମ୍ୟାଥମେଟିକ୍ସ ହିଷ୍ଟ୍ରି ଜିଓଗ୍ରାଫି ସୋସିଆଲ ସାଇନ୍ସ ପଲିଟିକାଲ ସାଇନ୍ସ ସବୁ ପ୍ରକାର ଜ୍ଞାନ ଦେଇଦେଇଛନ୍ତି ଭଗବାନ, ଭଗବତ ଗୀତାରେ ସବୁ ଜ୍ଞାନ ରହିଛି। ତେଣୁ ଇଏ ମଧ୍ୟ ବହୁତ ପାଠ ପଢ଼ିଲେ ତ୍ରୈବିଦ୍ୟା ଶ୍ରୀକ୍ ସାମ ଯଦୁ ଏ ବେଦରୁ ସବୁ ପାଠ ପଢ଼ାଉଛନ୍ତି, ତାକୁ ତ୍ରୈବିଦ୍ୟା କର୍ମକାଣ୍ଡୀୟ ଧାରା ସବୁ ପଢ଼ାଇଛନ୍ତି, ତେଣୁ ସବୁ ଜ୍ଞାନ ସେ ପ୍ରାପ୍ତ ହୋଇଛନ୍ତି। ତେଣୁ ଶୁଦ୍ଧ ଭକ୍ତ ହୋଇଥିବାରୁ ସେ ସବୁ ବିଷୟରେ ଅବଗତ ଥିଲେ, ସେ ସବୁ ଜାଣନ୍ତି। ଜଣେ ଭଗବାନ ଭକ୍ତ ହେଲେ ତାଙ୍କ ଆଉ କିଛି ବାକି ରହିବ ନାହିଁ ଜାଣିବା ପାଇଁ। ଯସ୍ମା ବିଜ୍ଞାତମ ସର୍ବଦେବଂ ବିଜ୍ଞାତମ ଭବତି ଯସ୍ମିନ୍ ବିଜ୍ଞାତମ, ଯାହାକୁ ଜାଣିଲେ ଭଗବାନଙ୍କୁ ଜାଣିଲେ ସବୁକିଛି ଜଣେ ଜାଣିଯିବ। ତେଣୁ ଭଗବାନ ଭକ୍ତ ସିଏ ତାଙ୍କ ଆଉ କିଛି ବାକି ରହୁନାହିଁ ଜାଣିବା ପାଇଁ ପ୍ରହ୍ଲାଦଙ୍କୁ। କିନ୍ତୁ ତେଣୁ ଜୀବନରେ ସର୍ବଶ୍ରେଷ୍ଠ ଉଦ୍ଦେଶ୍ୟ ଯେ କ'ଣ ସେହି ସମ୍ବନ୍ଧରେ କହିବାକୁ ପୂର୍ଣ୍ଣ ରୂପେ ସମର୍ଥ ଥିଲେ। ବହୁତ ପ୍ରଶ୍ନ ରହିଛି, ସେ ପ୍ରଶ୍ନର ଉତ୍ତର ସମସ୍ତେ ଦେଇପାରିବେ ନାହିଁ। ଯେମିତି ଭଗବତ ଗୀତାରେ ଭଗବାନ ଅର୍ଜୁନ ଭଗବାନ ପଚାରିଲେ ପ୍ରଭୁ ମୋର କ'ଣ ଶ୍ରେୟ ମୋତେ କୁହନ୍ତୁ, ଯତ୍ ଶ୍ରେୟ ସା ନିଶ୍ଚିତମ ରୋହିତ ଅନ୍ମି, ମୋର ଶ୍ରେୟ ଜିନିଷଟା କ'ଣ? ଅର୍ଜୁନ ଜାଣିପାରୁନଥିଲେ ଯେ ଭଗବାନଙ୍କ ଶରଣରେ ଗଲେ ଶିଷ୍ୟତ୍ୱ ଗ୍ରହଣ କଲେ ଶ୍ରେଷ୍ଠ ଜିନିଷଟା କ'ଣ ଜଣେ କହିପାରିବ ନାହିଁ, ଜଣେ ଜାଣିପାରିବେ ମାନେ ଭଗବାନଙ୍କର ବା ଗୁରୁଙ୍କର ଆଶ୍ରୟ ନଗଲେ କିଛି ଜାଣିପାରିବେ ନାହିଁ। ଭୌତିକ ଜଗତର ଏଇ 400 କୋଟି ମାଇଲ୍ ଭିତରେ ଯେଉଁ ଜ୍ଞାନ ଅଛି ସେଇଟା ଭାବି ହେଉଛି ଶ୍ରେଷ୍ଠ, ନୋବେଲ ପ୍ରାଇଜ୍ ପାଇଗଲେ ଶ୍ରେଷ୍ଠ ହୋଇଗଲେ ସିଏ, ତେଣୁ ସେ ଜାଣିଛନ୍ତି ଶ୍ରେଷ୍ଠ ଜ୍ଞାନ କ'ଣ ପ୍ରହ୍ଲାଦ ଜାଣିଛନ୍ତି। ବେଦରେ କୁହାଯାଇଛି ଏଇଠି ଅଛି ତ, ଯସ୍ମିନ୍ ବିଜ୍ଞାତେ ସର୍ବମେବଂ ବିଜ୍ଞାତ ଭବତି, ଯାହାକୁ ଜାଣିଲେ ସବୁକିଛି ଜଣେ ଜାଣିପାରିବ। ଆମର ଯେତେବେଳେ ଭକ୍ତିଶାସ୍ତ୍ରୀ ପାଠ ପଢ଼ାଉଥିଲା ଆମର ମାୟାପୁରରେ ଆମେ ପଢ଼ୁଥିଲୁ, ତେଣୁ ସେଠି ଯେଉଁ ମହାରାଜ ମାନେ ସବୁ ଶିକ୍ଷା ଦେଉଥିଲେ, ତେଣୁ ଆମର ସବୁ ପ୍ରାୟ ସବୁ ଶ୍ଳୋକ ସବୁ ମନେ ଅଛି, ତେଣୁ ସେ ସବୁ ଟିକେ କହିପାରୁନଥିଲେ ଶ୍ଳୋକ, ମୁଁ ସବୁ ସବୁ କହିଦିଏ, ତେଣୁ ମୋତେ ମୋ ନାଁ ଦିଆଯାଇଥିଲା ଶ୍ଳୋକ ବେଦ ବେଶ ଶ୍ଳୋକ ବେଶ କରାଉଥିଲା। ତେଣୁ ଆମର ଜଣେ ମହାରାଜ ସିଏ ଏଇ ଶ୍ଳୋକଟି ସାଙ୍ଗେ ମନେ ପଡ଼ିଲାନି, ସେ କହିଲେ କ'ଣ ଭାବୁଥିଲେ କ'ଣ, ମୁଁ ସାଙ୍ଗେ ସାଙ୍ଗେ ଏଇ ଶ୍ଳୋକଟି କହିଲେ ଯସ୍ମିନ୍ ବିଜ୍ଞାନ୍ତ ସର୍ବମେବ ବିଜ୍ଞାନ୍ତ ଭବତି, ମୋତେ ଆଇ ୱାଜ୍ ଏକ୍ସପେକ୍ଟ ଫ୍ରମ୍ ୟୁ, ମୁଁ ତୁମଠୁ ବେଶ ଉତ୍ତରଟା ଜାଣିବାକୁ ଚାହୁଁଥିଲି। ଯାହା ହଉ, ଇଏ ଭଗବାନଙ୍କୁ ଜାଣିଲେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ। ସାଧାରଣତଃ ମନୁଷ୍ୟ ପକ୍ଷରେ ବୈଜ୍ଞାନିକ କିମ୍ବା ଦାର୍ଶନିକମାନଙ୍କ ସହିତ ଜ୍ଞାନ ଦୃଷ୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଅସମ୍ଭବ। ଜଣେ ବୈଜ୍ଞାନିକ ଆମର ଆସୁଛନ୍ତି ଅଭିଜିତ ପ୍ରଭୁ, IIT କରିଛନ୍ତି, ସାଧାରଣ ବ୍ୟକ୍ତି ତାଙ୍କ ସହିତ କଥା କହିପାରିବେ ନାହିଁ, ସେ ଯେଉଁ କଥା କହିବେ ଆମେ ବୁଝିପାରିବେ ନାହିଁ। ବା ଦାର୍ଶନିକମାନେ ବହୁତ ଫିଲୋସଫର ସବୁ ରହିଛନ୍ତି, ବଡ଼ ବଡ଼ ଫିଲୋସଫର ସବୁ ରହିଛନ୍ତି, ସାଧାରଣ ବ୍ୟକ୍ତି ତାଙ୍କ ସହିତ ତାଙ୍କ କଥା ବୁଝିପାରିବେ ନାହିଁ ବା ତାଙ୍କ ସହିତ କଥା ହୋଇପାରିବେ ନାହିଁ, ଯୁକ୍ତି କରିପାରିବେ ନାହିଁ। ଜ୍ଞାନ ତାଙ୍କର ଅତ୍ୟନ୍ତ ଉନ୍ନତ ଜ୍ଞାନ ସେମାନେ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ଭଗବତ ଭକ୍ତ ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତାକୁ ଆହ୍ୱାନ କରିପାରନ୍ତି। ପ୍ରଭୁପାଦ ମହାରାଜ ସବୁ କରୁଥିଲେ ନା, ପ୍ରଭୁପାଦ ମହାରାଜ ସବୁ କରୁଥିଲେ, ଆମେ ସେଦିନ କହିଥିଲେ ଶନିବାର ଦିନ ନୃସିଂହଦେବଙ୍କ ଚରିତ୍ରରେ ଆମେ କହିଥିଲେ ପ୍ରହ୍ଲାଦ ଭଳି ପ୍ରଭୁପାଦ ମଧ୍ୟ ପ୍ରହ୍ଲାଦ ଯେମିତି ତାଙ୍କର ପିତାଙ୍କୁ ଆହ୍ୱାନ କରୁଥିଲେ ଅସୁର ଶ୍ରେଷ୍ଠ, ସେଇଭଳି ଭାବେ ପ୍ରଭୁପାଦ ମଧ୍ୟ ଯାଇକରି ପାଶ୍ଚାତ୍ୟ ଜଗତରେ ତାଙ୍କୁ ଫୁଲ୍ସ ଆଣ୍ଡ ରାସ୍କେଲ୍ସ ବୋଲି କହୁଥିଲେ, ବୈଜ୍ଞାନିକମାନେ ଫୁଲ୍ସ ଆଣ୍ଡ ରାସ୍କେଲ୍ସ ବୋଲି କହୁଥିଲେ ପ୍ରହ୍ଲାଦ ଭଳି ସବୁ ରହିଛନ୍ତି। ଯେମିତି ପ୍ରହ୍ଲାଦ ଅସୁର ସମାଜରେ ଭଗବତ ଗୀତା କୃଷ୍ଣ ବିଜ୍ଞାନ ପ୍ରଚାର କରୁଥିଲେ, ପ୍ରଭୁପାଦ ମହାରାଜ ସେହିଭଳି ଭାବରେ ପାପୀମାନଙ୍କ ବିରୁଦ୍ଧରେ ପାପୀମାନଙ୍କ ସମାଜରେ ଏ କୃଷ୍ଣ ଭକ୍ତି ପ୍ରଚାର କରିଛନ୍ତି। ପ୍ରହ୍ଲାଦଙ୍କ ସହିତ ବହୁତ ସାମଞ୍ଜସ୍ୟ ରହିଛି ପ୍ରଭୁପାଦଙ୍କର। ତେଣୁ ପ୍ରଭୁପାଦ ମହାରାଜ ଆହ୍ୱାନ କରୁଥିଲେ ବୈଜ୍ଞାନିକମାନଙ୍କୁ, ତେଣୁ କାରଣ ଭଗବାନ ଶ୍ରୀକୃଷ୍ଣଙ୍କୁ କୃପାରୁ ଭଗବତ ଭକ୍ତ ସର୍ବଶ୍ରେଷ୍ଠ ଜ୍ଞାନ ପ୍ରାପ୍ତ ହୋଇଥାଏ। ପ୍ରଭୁପାଦ ମହାରାଜ ଉଦାହରଣ ଦେଉଛନ୍ତି ଭଗବତ ଗୀତା 10:11 ତେଷାମ ଏବାମକମ୍ ପାର୍ଥମ୍ ଅହମ୍ ଅଜ୍ଞାନଜନ୍ତମ ନାଶୟାମି ଆତ୍ମଭାବସ୍ତୁ ଜ୍ଞାନ ଦିବ୍ୟେନ ଭାସ୍ୱତା। ବୈଜ୍ଞାନିକମାନଙ୍କୁ ଯେଉଁ ଜ୍ଞାନ ଦିଆହେଇଛି ସେ ଭଗବାନ ଦେଇଛନ୍ତି, ତେଣୁ ଭକ୍ତଙ୍କୁ କାହିଁ ନଦେବେ ସେ ଜ୍ଞାନ। ମୋର କଥା ଅଛି ଯେଉଁ ରହିଥିଲେ ଗାଲିଲିଓ ନା କିଏ ତାଙ୍କ ନା ଆର୍କମେଡ଼ିସ୍, ଆର୍କମେଡ଼ିସ୍ ସୂତ୍ର ରହିଛି, ଆର୍କମେଡ଼ିସ୍ ସୂତ୍ର ଗ୍ରୀସ୍ର ଗୋଟେ ବୈଜ୍ଞାନିକ। ସିଏ ରାଜା ତାଙ୍କର ଗୋଟେ ପ୍ରଶ୍ନ ପଚାରିଥିଲେ ବୈଜ୍ଞାନିକମାନଙ୍କୁ, ସେ ପ୍ରଶ୍ନ କାହିଁକି ନା ସେ ଯେଉଁ ପାଣିରେ ଆମେ ବୁଡ଼େଇଲେ ପାଣିରେ ବୁଡ଼ଉଛୁ, ଯେଉଁ ପାଣି ଉଠଉଛେ ମାଠିଆରେ ପାଣି ଉଠଉଛେ, ମାଠିଆ ପାଣି କିନ୍ତୁ ପାଣି ଭିତରେ ଥିଲେ ଓଜନ ରହୁନାହିଁ, ହାଲକା ହିଁ ଉଠିଯାଉଛି, ବାହାରକୁ ଆସିଲେ ଓଜନଟା ଜଣାପଡ଼ୁଛି, କାରଣ କ'ଣ? ତେଣୁ ଆର୍କମେଡ଼ିସ୍ ସେ ସେତେବେଳେ ସେ ବୈଜ୍ଞାନିକ ଥିଲେ, ସ୍ନାନ କରୁଥିଲେ, ସ୍ନାନ କରୁଥିଲେ, ସେ ଉତ୍ତରଟି ପାଇକି ଭଗବାନ ସେ ଉତ୍ତରଟି ଦେଉଛନ୍ତି, ମତ ସ୍ମୃତି ଜ୍ଞାନମ ଅପହନଞ୍ଚ, ଭଗବାନ ସବୁ ଜ୍ଞାନ ଦେଉଛନ୍ତି। ତେଣୁ ସେ ପାଗଳ ଭଳି ୟୁରେକା ୟୁରେକା କହି ଧାଇଁଲେ, ୟୁରେକା ମାନେ ଆଉ ବସ୍ତ୍ର ତାଙ୍କର ନଥିଲା, ଉଲଗ୍ନ ଧାଇଁଲେ, କାହିଁକିନା ସେ ପାଇଗଲେ ଜ୍ଞାନ, ୟୁରେକା ୟୁରେକା ମାନେ ପାଇଗଲି ଜ୍ଞାନ ପାଇଗଲି। ୟୁରେକା ଗୋଟେ ରହିଛି ନା ଯେଉଁ ସଫା କରନ୍ତି ସବୁ ଭ୍ୟାକ୍ୟୁମ୍ କ୍ଲିନର, ୟୁରେକା ୟୁରେକା କମ୍ପାନୀ ଗୋଟେ ରହିଛି, ୟୁରେକା ଅର୍ଥ ସେଇଟା। ତେଣୁ ସେହିଭଳି ଭାବରେ ଭଗବାନ ଭକ୍ତଙ୍କୁ ଭଗବାନ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ଯେତେବେଳେ ଏଇଭଳି ଭାବେ ପ୍ରଶ୍ନ ପଚାରିଲେ ପ୍ରହ୍ଲାଦ ଚିନ୍ତା କରୁଛନ୍ତି କ'ଣ କହିବେ, ତାଙ୍କର ଷଣ୍ଢ ଏବଂ ଅମର୍ଙ୍କ ଗୁରୁ ଯେଉଁ ଦେଇଛନ୍ତି ଜ୍ଞାନ, ସେ ତୁଚ୍ଛ ଜ୍ଞାନ, ସେଇଟାକୁ କେମିତି ଶ୍ରେଷ୍ଠ ବୋଲି କହିବେ, ସାଧୁ ବୋଲି କେମିତି କହିବେ? ତେଣୁ ସେ କହିଲେ ତତ୍ ସାଧୁ ମାନ୍ୟ, ଏ ବହୁତ ପ୍ରସିଦ୍ଧ ଶ୍ଳୋକ ଏ ଶ୍ଳୋକଟି, ତତ୍ ସାଧୁ ମାନ୍ୟ ଅସୁରବର୍ଜ ଦେହିନାମ ସଦା ସମୁଦ୍ବିଘ୍ନ ଭିଧିୟାମ ଅସଦ୍ଗ୍ରହାତ ହିତ୍ୱାତ୍ ପାତମ ଗୃହମନ୍ଧ କୂପମ ବନଂ ଗତୋ ଯତ୍ ହରିମାଶ୍ରୟ ବନଂ ଗତୋ ଯତ୍ ପ୍ରହ୍ଲାଦ। ହିରଣ୍ୟକଶିପୁ ଭାବୁଥିଲେ, ହିରଣ୍ୟକଶିପୁ ମନେ କରୁଥିଲେ ପ୍ରହ୍ଲାଦ ଅଭିଜ୍ଞତାହୀନ ଜଣେ ବାଳକ ହୋଇଥିବାରୁ ଏପରି କୌଣସି ଉତ୍ତର ଦେଇପାରେ ଯାହା ଆଦୌ ବ୍ୟବହାରିକ ଜ୍ଞାନ ସମ୍ବନ୍ଧରେ ହୋଇନପାରେ, ତଥ୍ୟାନ୍ତରେ ତାହା ଅତି ସ୍ୱତିମଧୁର ହୋଇପାରେ, ଠିକ୍ ଭାବରେ କଥା ହି କହିପାରୁନଥିଲେ, 5 ବର୍ଷ ବାଳକ ଠିକ୍ ଭାବରେ କଥା କହିପାରୁନଥିଲେ। ଆମର ଯେମିତି ଛୋଟ ପିଲା ଯେଉଁ କଥା କହୁଛନ୍ତି ସେଇଭଳି ଭାବରେ କଥା କହୁଥିବେ, କ'ଣ ଗୁରୁଗୁଡ଼ିଆ କଥା କହିବେ ସେ ଭାବୁଥିଲେ ହିରଣ୍ୟକଶିପୁ। କିନ୍ତୁ ପ୍ରହ୍ଲାଦ ମହାରାଜ ଯେଉଁ କହିଲେ ବହୁତ ଗଭୀର ତତ୍ତ୍ୱ, ହିରଣ୍ୟକଶିପୁ ଶୁଣି ତା ସାଧୁ ମାନିଏ, ମୁଁ ଏଇଟା ଭାବୁଛି ସାଧୁ ବୋଲି, ନା କ'ଣ ଜାଣୁଛୁ ସାଧୁ ବୋଲି, କ'ଣ ଭାବିଲୁ ପୁତ୍ର, କ'ଣ ପଢ଼ିଲୁ ନା? ଅସୁରବର୍ଜ୍ୟ ଦେହିନା, ଅସୁରବର୍ଜ୍ୟ ପିତା ନ କହି କହିଲେ ଅସୁରବର୍ଜ୍ୟ, ଅସୁରଶ୍ରେଷ୍ଠ, ତେଣୁ ଅସୁରଶ୍ରେଷ୍ଠ ଇଏ ଏଇଟାକୁ ଭାବିଲେ ମୋତେ ପ୍ରଶଂସା କରୁଛନ୍ତି, ଅସୁରଶ୍ରେଷ୍ଠ ବୋଲି କହୁଛନ୍ତି। ପିତା କହିଲେ ନାହିଁ ପ୍ରହ୍ଲାଦ ହିରଣ୍ୟକଶିପୁଙ୍କୁ ଅସୁରଶ୍ରେଷ୍ଠ ବୋଲି କହିଲେ, ତେଣୁ ହିରଣ୍ୟକଶିପୁ ଭାବୁଛନ୍ତି ମୋତେ ମୋତେ ପ୍ରଶଂସା କରୁଛି ପୁଅ, ଅସୁର ମୁଁ ଅସୁରମାନ ମୋତେ ଶ୍ରେଷ୍ଠ ମୁଁ, ଇଏ ପ୍ରଶଂସା ବୋଲି ଭାବିଲେ। ତେଣୁ ଅସୁରଶ୍ରେଷ୍ଠ ଦେହିନା, ଯେତେ ଦେହି ଅଛନ୍ତି ଖାଲି ମନୁଷ୍ୟ ନୁହନ୍ତି, ପଶୁପକ୍ଷୀ କୀଟପତନ ଇତ୍ୟାଦି ସମସ୍ତେ, ସେମାନେ ଦେହ ଭିତରେ ଥିବା ବ୍ୟକ୍ତି ଆତ୍ମା, ସେମାନେ ଦେହି, ଦେହ ହେଉଛି ଅଲଗା, ଦେହ ଦେହି ଭିତରେ ତଫାତ୍ ରହିଛି, ସେ ଜ୍ଞାନ ସେ ଜାଣିଛନ୍ତି। ଦେହିନା ସଦା ସନ୍ଦିବିଘ୍ନ ଧିଆନ ସଂଗ୍ରହାତ, ସମସ୍ତ ଜୀବମାନେ ସବୁବେଳେ ସଦା ସମୁଦ୍ବିଘ୍ନ ବନା, ଖାଲି ଉଦ୍ବିଘ୍ନ ନୁହଁ, ସମ୍ୟକ ରୂପେ ଉଦ୍ବିଘ୍ନ, ପୂର୍ଣ୍ଣ ଭାବରେ ଉଦ୍ବିଘ୍ନ ରହୁଛନ୍ତି, ସବୁବେଳେ ଭୟାତୁର ରହୁଛନ୍ତି, ଉଦ୍ବିଘ୍ନ ରହୁଛନ୍ତି। ରୂପଦ ମହାରାଜ କହନ୍ତି ଏଥିରେ ଦେଖିବା, କାଉଟେ ହେଲେ ମଧ୍ୟ ଯେ ଖାଉଥିବ, କ'ଣ ଟିକେ ଖାଉଥିବ, ସେ ଚାରିଆଡ଼ୁ ଅଂଶା କରିକି ଖାଉଥିବ, କାହିଁକିନା କେତେବେଳେ କିଏ ତାକୁ ମାରିଦେବ, ଏ ଭୟ ରହିଛି ସଦା ସମୁଦ୍ବିଘ୍ନ, ଏ ଭୟ ସମସ୍ତଙ୍କ ରହିଛି, କାହିଁକି ନା ଧିଆ ଅସତ୍ ଗ୍ରହାତ, ତାଙ୍କର ବୁଦ୍ଧି ଏଇଭଳି ଭାବରେ ଉଦ୍ବିଘ୍ନ ହୋଇଛି, କାହିଁକି ନା ଅସତ୍ ଗ୍ରହାତ, ଏ ଯେଉଁ ଶରୀର ପ୍ରାପ୍ତ ହୋଇଛନ୍ତି ଅସତ୍ ଶରୀର ପ୍ରାପ୍ତ ହୋଇଛନ୍ତି, ସେମାନେ ହେଉଛନ୍ତି ସତ୍ ବସ୍ତୁ, ସେମାନେ ହେଉଛନ୍ତି ନିତ୍ୟ ବସ୍ତୁ, ସେ ଶରୀର ଯେଉଁ ପ୍ରାପ୍ତ ହୋଇଛନ୍ତି ସେ ହେଉଛି ଅନିତ୍ୟ ବସ୍ତୁ, ଅନିତ୍ୟ ଶରୀର, ତେଣୁ ହିତ୍ୱାତ୍ମପାତମ ଗୃହମନ୍ଦ କୋପମ, ଇଏ ଯେଉଁ ଗୃହ, ଗୃହଟା ହେଉଛି ଗୋଟେ ଆଶ୍ରମ, କିନ୍ତୁ ଗୃହ ଆଶ୍ରମ ଯଦି ଗୃହରେ ରହି ଭଗବାନର ଭଜନ କଲେ ନାହିଁ, ସେଇଟା ଗୃହ 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 କୂପ ଅନ୍ଧକୂପର ସହିତ ତୁଳନା କରାଗଲା। ଅନ୍ଧକୂପରେ ଯେତେବେଳେ ଯେମିତି ଲୋକ ପଡ଼ିଲେ ମୃତ୍ୟୁବରଣ କରନ୍ତି, ସେଇଭଳି ଭାବରେ ଏ ଯେଉଁ ଗୃହ ଅନ୍ଧକୂପମ୍ ଘରେ ଗୃହ ଆଶ୍ରମକୁ ନ ଗୃହକୁ ଆଶ୍ରମ ନ କରି ଗୃହମେଧି ସେମାନେ ହୋଇଯାଇଛନ୍ତି, ଭଗବାନ ଭଜନ କରୁନାହାନ୍ତି, ଇନ୍ଦ୍ର ତୃପ୍ତିରେ ଲାଗିଛନ୍ତି, ସେ ହେଉଛି ଗୃହମନ୍ଧକୂପମ୍। ସେଭଳି ଆତ୍ମହତ୍ୟା କରି ଗୃହ ଅନ୍ଧକୂପକୁ ତ୍ୟାଗ କରି ହିତାତ୍ପାତ ଗୃହମନ୍ଧକୂପମ୍ ବନଂ ଗତୋ ଯଦି ହରିମ ଆଶ୍ରୟ, ବଣକୁ ଯିବା, ବଣକୁ ଯାଇ ହରିଙ୍କର ଆଶ୍ରୟ ନେବ। ହରିମ ଆଶ୍ରୟ ଖାଲି ବଣକୁ ଚାଲିଗଲେ ହେବ ନାହିଁ, ବଣକୁ ଯାଇ ହରିଙ୍କର ଆଶ୍ରୟ ନେବ। ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ, ହରିଙ୍କର ଆଶ୍ରୟ ନେବା, ହରିମ ଆଶ୍ରୟ। ତେଣୁ ଯେହେତୁ ଆଗରୁ ପ୍ରବଚନ ଦେଇଥିଲେ ହିରଣ୍ୟକଶିପୁ, ଆଗରୁ ବର୍ଣ୍ଣନା କରାଯାଇଛି ଦ୍ୱିତୀୟ ଅଧ୍ୟାୟରେ, ହିରଣ୍ୟକଶିପୁ ସମସ୍ତ ଦୈତ୍ୟମାନଙ୍କୁ ଅସୁରମାନଙ୍କୁ ସବୁ ପଠାଇଥିଲେ, ଏ ହରିଙ୍କୁ ହତ୍ୟା କରିବା ପାଇଁ ସେ ବ୍ୟବସ୍ଥା କରୁଛନ୍ତି, ପ୍ଲାନ୍ କରୁଛନ୍ତି। ଏ ପୁତ୍ର ଆଜି ହରିଙ୍କର ଆଶ୍ରୟ ନେବା ପାଇଁ କହୁଛି, ଯାହାଙ୍କୁ ମୁଁ ସମସ୍ତଙ୍କୁ ମୁଁ କହୁଛି ମୋର ଆଶ୍ରୟ ନିଅ, ହରିକୁ ମୁଁ ହତ୍ୟା କରିବି, ମୁଁ ହେଉଛି ସମ୍ରାଟ, ତ୍ରିଲୋକର ସମ୍ରାଟ ମୁଁ ହେବି। ଆଜି ସେହି ମୋର ପୁଅ ଯାହାଙ୍କର ଭୟରେ ସମସ୍ତେ କମ୍ପିତ ହେଉଛନ୍ତି, ଏସବୁ ଆସିବ କଥା। ଦେବତାମାନେ ଆମେ ଆ ପୂର୍ବରୁ ବର୍ଣ୍ଣନା କରିଛେ, ବ୍ରହ୍ମା ବିଷ୍ଣୁ ଶିବଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଆସି ତାଙ୍କର ଚରଣରେ ସେବା କରୁଛନ୍ତି, ପାଦସେବନ କରୁଛନ୍ତି ତାଙ୍କର, ଭଗବାନ ପାଦସେବନ ନ କରି ହିରଣ୍ୟକଶିପୁ ପାଦସେବନ କରୁଛନ୍ତି। ଇଏ କହିବେ ପାଦସେବନ ପ୍ରହ୍ଲାଦ ମହାରାଜ ପ୍ରବଚନ ଦେବେ, ଭଗବାନ ହରିଙ୍କର ପାଦସେବନ କରିବେ, ଆପଣଙ୍କର ନୁହଁ, ସେ କହିବେ ଆସିବ କଥା। ତେଣୁ ହରିଙ୍କ ହରି ଆଶ୍ରୟ, ଛୋଟ ପିଲା ପାଞ୍ଚ ବର୍ଷ ବାଳକ ପଞ୍ଚହାୟନ ବୋଲି କହିବେ, ତାପରେ ଆସିବ କଥା। ପଞ୍ଚହାୟନ ସେ ହସିଦେଲେ, ଏକଥା ଶୁଣି ହସିଦେଲେ, ପ୍ରଭୁପାଦ ମହାରାଜ କହୁଛନ୍ତି ଭାବାର୍ଥରେ, ଆମର କୃଷ୍ଣ ଭାବନା ଆନ୍ଦୋଳନରେ ଆମେ ପୃଥିବୀର ସମସ୍ତ ବୃଦ୍ଧ ବ୍ୟକ୍ତିମାନଙ୍କୁ ଆମନ୍ତ୍ରଣ ଜଣାଉଛୁ, ସେମାନେ ଯେପରି ବୃନ୍ଦାବନକୁ ଯାଇ ସେମାନଙ୍କର ଅବସର ଜୀବନ ଗ୍ରହଣ କରି କୃଷ୍ଣ ଭାବନା ମଧ୍ୟରେ ଆଧ୍ୟାତ୍ମିକ ଚେତନାରେ ଉନ୍ନତି ସାଧନ କରନ୍ତି। କୌଣସି ଧାର୍ମିକ ଅନୁଷ୍ଠାନ ଏଭଳି କଥା କହିପାରିବେ ନାହିଁ, ପ୍ରଭୁପାଦ ମହାରାଜ ଏଭଳି କଥା କହିଛନ୍ତି। କୃଷ୍ଣ ଭାବନା ଆନ୍ଦୋଳନ ସମସ୍ତଙ୍କୁ, ପୃଥିବୀର ସମସ୍ତଙ୍କୁ, ଖାଲି ଓଡ଼ିଶା ନୁହଁ, ଭାରତ ନୁହଁ, ବା ଏସିଆ ଦେଶ ନୁହଁ, ସମଗ୍ର ପୃଥିବୀର ଯେତେ ବୃଦ୍ଧ ଅଛନ୍ତି ସମସ୍ତଙ୍କୁ କହୁଛନ୍ତି ମାସ, ପ୍ରଭୁପାଦ ମହାରାଜ ଏଭଳି କଥା କହିଛନ୍ତି, କେହି କହିପାରିବେନି ଏ କଥା। ଭଗବାନଙ୍କର ସେହିଭଳି ଭାବେ ଭରସା ଥିଲା, ଭଗବାନ ସମସ୍ତଙ୍କୁ ରକ୍ଷା କରୁଛନ୍ତି, ତେଣୁ ସମସ୍ତ ବୃଦ୍ଧ ଆସିଲେ ମଧ୍ୟ ଆମର ଏଠି ଯେଉଁ ବୃଦ୍ଧାଶ୍ରମ ରହିଛି, ଆମେ ଯାଇଥିଲୁ ଗୋଟେ ଦିନ କଥା କହୁଥିଲୁ କିନ୍ତୁ ଏ ଯେଉଁ ପ୍ରକୃତ ଜ୍ଞାନ ସେମାନେ ପ୍ରାପ୍ତ ହେଉନାହାନ୍ତି। ଆମେ କହିଲୁ, ଆମେ ଆପଣଙ୍କୁ ଭଗବାନଙ୍କ କଥା କହିବା ପାଇଁ ସେମାନଙ୍କ ଡାକିଲେ ନାହିଁ, ଗୋଟେ ଥର ଆମେ ଯାହା କହିଥିଲୁ ସେତିକି। କିନ୍ତୁ ସମଗ୍ର ପୃଥିବୀରେ ଯେତେ ବୃଦ୍ଧ ଅଛନ୍ତି, ବୃଦ୍ଧା ସମସ୍ତେ କହୁଛନ୍ତି, ଭଗବାନ ପ୍ରଭୁପାଦ ମହାରାଜ କହୁଛନ୍ତି, ସମସ୍ତ ବୃଦ୍ଧା ବ୍ୟକ୍ତିମାନଙ୍କୁ ଆମେ ଆମନ୍ତ୍ରଣ ଜଣାଉଛୁ, ଆସନ୍ତୁ, କ'ଣ ଇନଭାଇଟେସନ୍ ଦେଉଛୁ, ଆସ, କମ୍ ଟୁ ଆୱାର ଟେମ୍ପୁଲ। ସେଇଠି ସେମାନେ ଯେପରି ବୃନ୍ଦାବନକୁ ଯାଇ ସେମାନଙ୍କର ଅବସର ଜୀବନ ଗ୍ରହଣ କରି କୃଷ୍ଣ ଭାବନା ମୃତ୍ୟୁର ଆଧ୍ୟାତ୍ମିକ ଚେତନାରେ ଉନ୍ନତି ସାଧନ କରନ୍ତି। ଆମର କେନ୍ଦ୍ରକୁ ଆସିଲେ ସେମାନେ କୃଷ୍ଣ ଭାବନା ଗ୍ରହଣ କରିବେ, ସମସ୍ତଙ୍କୁ ଆହ୍ୱାନ, ସମସ୍ତଙ୍କୁ ନିମନ୍ତ୍ରଣ କରାଯାଉଛି। ତେଣୁ ଏକଥା ଶୁଣି ହିରଣ୍ୟକଶିପୁ ହସିଲେ, କ୍ରୋଧ ପ୍ରକାଶ କଲେ ନାହିଁ, ଛୋଟ ପିଲା ତା ଉପରେ କାହିଁକି କ୍ରୋଧ କରିବେ, ସେ କ'ଣ ଜାଣିଛି, ସେ କ'ଣ ଜ୍ଞାନପ୍ରାପ୍ତ ହେଲାଣି, ମୁଁ ଜ୍ଞାନୀ, ମୋର ଜ୍ଞାନ ରହି ସମସ୍ତ ଶାସ୍ତ୍ର ଅଧ୍ୟୟନ କରିଛି, ମୋର ବହୁତ ଜ୍ଞାନ ଅଛି, ସେ ଛୋଟ ପିଲା କ'ଣ ଜାଣିଛି, ଏଇଭଳି ଭାବରେ ହସିଦେଲେ। ନାରଦ କହୁଛନ୍ତି, ଶ୍ରୁତ୍ୱା ପୁତ୍ର ଗିରୋ ଦୈତ୍ୟ ପରପକ୍ଷ ସମାହିତା ଯାହାସ ବୁଦ୍ଧିର୍ବାଳାନାଂ ଭିଦ୍ୟତେ ପରବୁଦ୍ଧି। ନାରଦ କହୁଛନ୍ତି ଯୁଧିଷ୍ଠିରଙ୍କୁ ଯେ ଶ୍ରୁତ୍ୱା ପୁତ୍ର ଗିରୋ ଦୈତ୍ୟ, ଦ୍ୱିତୀୟଙ୍କର ପୁତ୍ର ଦୈତ୍ୟ, ସେ ପୁତ୍ରର ଗିରା ବା ବଚନ ଶୁଣିକରି ପରପକ୍ଷ ସମାହିତା ତାଙ୍କ ଶତ୍ରୁଙ୍କର ସେ ଜୟଧ୍ୱନି ଦେଉଛନ୍ତି, ଶତ୍ରୁଙ୍କର ପ୍ରଶଂସା କରୁଛନ୍ତି, ହରି ହେଉଛନ୍ତି ତାଙ୍କର ଶତ୍ରୁ, କାରଣ ତାଙ୍କ ଭାଇକୁ ହତ୍ୟା କରିଛି, ହିରଣ୍ୟାକ୍ଷକୁ ହତ୍ୟା କରିଛନ୍ତି ଭଗବାନ ଶୁକ୍ରଦେବ ରୂପରେ, ସେ ତାଙ୍କୁ ପ୍ରଶଂସା କରୁଛନ୍ତି, ସମାହିତ ତାଙ୍କୁ ତାଙ୍କର ଶରଣ ଯିବା ପାଇଁ କହୁଛନ୍ତି। ଯାହା ସେ ବୁଦ୍ଧି ବାଳାନା, ତେଣୁ ସେ ହସିଦେଲେ, ହସିଦେଲେ କ୍ରୋଧ ପ୍ରକାଶ ହେଲାନି, ତାଙ୍କ କ୍ରୋଧ ଆସିଲାନି, ହସ ଆସିଲା, ହସିଦେଲେ। ଯାହା ଯାହାସ ଅର୍ଥ ଜୋରରେ ହସିଲେ, ଛୋଟିଆ ସ୍ମିତା ହାସ ନାହିଁ, ଯାହାସ ବହୁତ ଜୋରରେ ହସିଲେ, ଯାହାସ କାରଣ ତାଙ୍କୁ ବହୁତ ଆଜି ହସ ହସ ଲାଗିଲା। ତେଣୁ ବୁଦ୍ଧିର ବାଳାନା କି ବାଳକ ବାଳକ ବ୍ୟକ୍ତି ତାର ବୁଦ୍ଧି ନାହିଁ ଭିଦ୍ୟତେ ପରବୁଦ୍ଧି ବି ଏ ଯେଉଁ ମୁଁ ଯେଉଁ ମୋର ଶିକ୍ଷକମାନଙ୍କୁ କହିଥିଲି ତୁମକୁ ଏଇ ଶିକ୍ଷା ଦେବ ହରିଙ୍କର ଶିକ୍ଷା ଦେବ ନାହିଁ ତେଣୁ ଏ ହରି ଶିକ୍ଷା କେଉଁଠୁ ପ୍ରାପ୍ତ ହେଲା ପରବୁଦ୍ଧି ବି ଆଉ କିଏ ମୋତେ କହିଦେଇଛନ୍ତି ଯେଉଁଥିପାଇଁ କି ସେ ଶ୍ଳୋକଟି ମନେ ରଖି ଦେଇଛନ୍ତି ସେଇଟା କହିଦେଇଛି ଭାବିଲେ ଏଇଟା ମୋତେ ଶ୍ରେଷ୍ଠ ଶ୍ଳୋକ ଶ୍ଳୋକ ମନେ ରଖି ଦେଇଛନ୍ତି ତ ସାଧୁ ମନିଆ ଶ୍ରୀମଣ ଦେହିନା ମୋତେ ଶ୍ଳୋକଟି ଶୁଣିଥିଲେ ଟିକେ ଚେଞ୍ଜ ଚାଞ୍ଜ କରି ମୋତେ କହିଦେଲେ ଶ୍ଳୋକଟି କହିଦେଲେ ପ୍ରକୃତ ତାର ଅର୍ଥ ସେ ଜାଣିନଥିବ ବୋଲି ଭାବିଲେ ପ୍ରହ୍ଲାଦ ଛୋଟ ପିଲା ସେ କ'ଣ ଜାଣିଛି ଜ୍ଞାନ କ'ଣ ଜାଣିଲାଣି ସେ ଛୋଟ ପିଲା ଏଇଭଳି ଭାବରେ ଭାବୁଛନ୍ତି ସେ ଜାଣିନାହାନ୍ତି ଯେ ମାତୃଗର୍ଭରେ ସେ ସବୁ ଶିକ୍ଷା କରିଦେଇଛନ୍ତି ହଜାର ବର୍ଷ ଯେଉଁ ଶହେ ବର୍ଷ କାଳ ସେ ରହିଥିଲେ ମନ୍ଦର ପର୍ବତରେ ତପସ୍ୟା କରୁଥିଲେ ସେ ସବୁ ସେଇ ବର୍ଷ କାଳ ଇଏ ମଧ୍ୟ ତପସ୍ୟା କରୁଛନ୍ତି ପୁତ୍ର ଭଗବାନ କଥା ଶୁଣିକି ତପସ୍ୟା କରୁଛନ୍ତି ସେ ବ୍ରହ୍ମାଙ୍କୁ ଆରାଧନା କରିବା ପାଇଁ ତପସ୍ୟା କରିଥିଲେ କିନ୍ତୁ ଇଏ ଭଗବାନ କଥା ଶୁଣି ତପସ୍ୟା କରୁଛନ୍ତି ଇଏ ତପସ୍ୟା ଭଗବାନ କଥା ଶୁଣିବା ଇଏ ଗୋଟେ ତପସ୍ୟା ଭଗବାନଙ୍କ ପୂଜା କରିବା ଏ ତପସ୍ୟା ପ୍ରଭୁପାଦ ମହାରାଜ କହୁଛନ୍ତି କଳିଯୁଗରେ ଏଇ ତପସ୍ୟା ଏତିକି ଯଥେଷ୍ଟ ତପସ୍ୟା ସକାଳୁ ମଙ୍ଗଳ ଆଳତି ଉଠିବା ଭଗବାନଙ୍କ ଆରାଧନା କରିବା ଭାଗବତ କଥା ଶୁଣିବା ବ୍ରତ କ'ଣ ଏକାଦଶୀ ବ୍ରତ ପାଳନ କରିବା ଯେଉଁ ରହିଛି ବିଧିନିଷେଧ ରହିଛି ତାକୁ ତ୍ୟାଗ କରିବା ଦ୍ୟୁତମ ପାଣମ ସ୍ତ୍ରୀୟମ ସୁନା ଭଗବତ ପ୍ରସାଦ ପ୍ରାପ୍ତ ହେବା ଇଏ ଗୋଟେ ତପସ୍ୟା ଆଉ ଅଧିକ ତପସ୍ୟା ଦରକାର ନାହିଁ କଳିଯୁଗରେ ତେଣୁ କରିପାରିବେ ନାହିଁ ଏତିକି ତପସ୍ୟା କଲେ ଜଣେ ଯଥେଷ୍ଟ ଫଳ ପ୍ରାପ୍ତ ହୋଇଯିବେ ଭଗବାନ ପ୍ରାପ୍ତ ହୋଇଯିବେ ତେଣୁ ଯାହାସ ବୁଦ୍ଧି ବାଳାନା ତେଣୁ ପରପକ୍ଷେ ଶତ୍ରୁପକ୍ଷେ ବିଷ୍ଣୁ ସମାହିତା ପରିନିଷ୍ଠିତା ଯାହାସତି ବାଳୋୟଂ ଯୋ ଯତ୍ ଧାରୟତି ତଦେବ ଧତ୍ତେ ଆସ୍ୟ କୋ ଦୋଷ ତାର ଦୋଷ କ'ଣ ଅଛି ତାକୁ କିଏ ଯେଉଁ ଧାରଣ କରାଇଛି କହ ତୁ ଏଇଟା ମନେ ରଖ ଶୋକ ତୁର ବର୍ତ୍ତ ଦେଇନା ସେ ଶ୍ଳୋକ ସେ ମନେ ରଖି ଦେଇଛି ଘୋଷି ଦେଇଛି ଶ୍ଳୋକଟା ଆଜି କହିଦେଲା ମୋତେ ତାର କିଛି ଦୋଷ ନାହିଁ ଯିଏ କହିଛି ତାର ଦୋଷ ରହିଛି କିଏ କହିଲା ବର୍ତ୍ତମାନ ସେ ଅନୁସନ୍ଧାନ କରିବେ କିଏ ତେତେ କହିଲା ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଅସୁରଭାବ ବା ଅସୁରଙ୍କ ପ୍ରଭୃତି ଯେ କିପରି ତା ସ୍ପଷ୍ଟ ଭାବେ ହିରଣ୍ୟକଶ୍ୟପର ଆଚରଣ ଜଣାଯାଏ ତାଙ୍କ ପୁତ୍ର ପ୍ରତି ଦୋହ କରିବେ ସେ କହିବେ ତେଣୁ ପରଶ୍ଳୋକରେ କୁହାଯାଉଛି ନାରଦମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜକୁ ସମ୍ୟକ୍ ବିଧାର୍ଯ୍ୟତା ବାଳୋ ଗୁରୁ ଗେହେ ଦ୍ୱିଜାତି ଭି ବିଷ୍ଣୁ ପକ୍ଷେଇ ପ୍ରତିଚ୍ଛନ୍ନେଇ ନ ବିଦ୍ୟେ ତସ୍ୟ ଧୀର ଯଥା ତେଣୁ ସମ୍ୟକ୍ ବିଧାର୍ଯ୍ୟତେ ବିଧର୍ଯ୍ୟତା ବାଳୋ ଶିକ୍ଷକମାନେ ସେଇଠି ଥିଲେ ସେ ଭାବିଲେ ଖୁସି ହେଇକିରି ଆମେ ଯେଉଁ ପାଠ ପଢ଼ାଇଥିଲୁ ପ୍ରହ୍ଲାଦଙ୍କୁ ପାଠ ପଢ଼ି ପ୍ରହ୍ଲାଦ ଯେଉଁ କଥା କହିବେ ହିରଣ୍ୟକଶିପୁ ଖୁସି ହେଇ କହିବେ ଦରମା ବଢ଼େଇଦେବେ 7,000 କହୁଛୁ 10,000 କହ ଦରମା ବଢ଼େଇଦେବେ କିନ୍ତୁ ହିରଣ୍ୟକଶିପୁ ଆଦେଶ ଦେଲେ ବିଧାର୍ଯ୍ୟ ଦାମ ଦେଖ ଛଣ୍ଡ ଏବଂ ମର୍କ କ'ଣ ପଢ଼ିଛ ତୁମେ ଇ ବାଳକ ଛୋଟ ପିଲା ଗୁରୁ ଘେ ଦୁଜା ଦେବୀ ତୁମ ପାଖକୁ ଯାଇଛି ସେ ପାଠ ପଢ଼ିବା ପାଇଁ ବିଷ୍ଣୁ ପକ୍ଷେ ପ୍ରତିଚ୍ଛନ୍ଦେଇ ତେଣୁ ଆ ପୂର୍ବରୁ ମୋତେ କଥା ହେଇଯାଇଥିବ ସେ କଥା କହିନାହାନ୍ତି ନାରଦମୁନି ତେଣୁ ହିରଣ୍ୟକଶିପୁ ପଚାରିବେ ଷଣ୍ଡ ଏବଂ ମର୍କ କ'ଣ ତୁମେ ପାଠ ପଢ଼ିଲ ମୋ ପୁଅକୁ ଏହା ପଢ଼ିଲ ହରି ବିଷୟରେ ହରିଙ୍କର ଶରଣ ଯିବା ପାଇଁ ସରକାର ଆମେ ପାଠ ପଢ଼େଇ ନାହୁଁ ଆମେ ପାଠ ପଢ଼େଇ ନାହୁଁ ଆପଣ ଆମକୁ ଯାହା ଶିକ୍ଷା କହିଛନ୍ତି କହିବା ପାଇଁ ଆମେ ସେହି ଶିକ୍ଷା ଦେଇଛୁ ତାଠାରୁ ଅଧିକା ଦେଇନୁ ଧର୍ମବିହୀନ କରିବା ପାଇଁ ପଶୁ କରିବା ପାଇଁ ଶିକ୍ଷା କହିଥିଲେ ଆପଣ ଆମେ ସେଇଭଳିଆ ପଶୁ ଶିକ୍ଷା ଦେଉଛୁ ଆର ନିଦ୍ରା ଭାବେ ବଚନ କିଭଳି ସୁନ୍ଦର ଭାବରେ କରିହେବ ଜୀବନର ପରମ ଅର୍ଥ ଯେଉଁ କୃଷ୍ଣ ଭକ୍ତି ସେ ବିଷୟରେ ଆମେ କିଛି ଜ୍ଞାନ ଦେଇନାହୁଁ ତାଙ୍କର ନିଜ ତ ଜ୍ଞାନ ନାହିଁ ସେ କ'ଣ ଜ୍ଞାନ ଦେବେ ତେଣୁ ଏଇସବୁ କଥା ଆଉ କୁହାଯାଇ ନାହିଁ ତେଣୁ ଏଠି କହୁଛନ୍ତି ବିଧାର୍ଯ୍ୟତା ବାଳୋ ଦେଖ ତୁମେ ଠିକ୍ ଭାବରେ ଦେଖିବ ରଖିଦ ସାବଧାନ ରହିବ କିଏ ପ୍ରତିଛନ୍ନେଇ ବିଷ୍ଣୁ ପକ୍ଷୀ ବିଷ୍ଣୁ ପକ୍ଷୀ କିଏ ଆସୁଛନ୍ତି ଛଦ୍ମ ବ୍ୟସ୍ତରେ ଆସୁଛନ୍ତି ଭିଦ୍ୟତା ତସ୍ୟ ଧୀର ଯଥା ତାର ବୁଦ୍ଧିକୁ ଭିନ୍ନ ଛିନ୍ନ କ'ଣ ବୁଦ୍ଧିକୁ ନଷ୍ଟ କରିଦେଇଛନ୍ତି ତୁମେ ଯେଉଁ ପାଠ ପଢ଼େଇଥିଲ ଧର୍ମ ଅର୍ଥ କାମ ଇତ୍ୟାଦି ପାଠ ପଢ଼େଇଥିଲ, ସେସବୁ ବୁଦ୍ଧିକୁ ନଷ୍ଟ କରିଦେଇଛନ୍ତି ସିଏ। ତୁମେ ଜାଣିନ ବୈଷ୍ଣବ ଆସିଛନ୍ତି ବୋଲି ସିଏ ଅସୁର ବେଶରେ, ଅସୁର ବାଳକ ବେଶରେ ଆସିକି ସେସବୁ ଶିକ୍ଷା ଦେଇଦେଇଛନ୍ତି। ଅସୁର ବେଶରେ ଆସି ଫୁଲ୍ ମାନେ ଧୋତି ପଞ୍ଜାବୀ ନ ପିନ୍ଧିକି ପ୍ୟାଣ୍ଟ ସାର୍ଟ ପିନ୍ଧିକି ଆସିକି ଶିକ୍ଷା ଦେଇଛନ୍ତି। ଆମର ଗୁରୁଦେବ ବ୍ୟକ୍ତିଶ୍ୱର ଦାମୋଦର ସ୍ୱାମୀ ମହାରାଜ ଯେଉଁ କରନ୍ତି ସବୁ ଲେଖା ହେଇ ସବୁ ବିଭିନ୍ନ ସେଣ୍ଟରରେ ବିଭିନ୍ନ ୱାର୍ଲଡ଼ର ବିଭିନ୍ନ ସିଟିମାନଙ୍କରେ ସବୁ କରିଥିଲେ କନଫରେନ୍ସ, ନୋବେଲ ଲରମାନ ନେଇ କନଫରେନ୍ସ କରିଥିଲେ। ସେଠି ଗୁରୁଦେବ ମଧ୍ୟ ଯେତେବେଳେ ଯାଉଥିଲେ, ଦେଖନ୍ତୁ ରହିଛି ଡ୍ରେସ୍, ସେ ଇଏ ପିନ୍ଧିନାହାନ୍ତି ସନ୍ନ୍ୟାସ ଡ୍ରେସ୍ ପିନ୍ଧିନାହାନ୍ତି, ପ୍ୟାଣ୍ଟ ସାର୍ଟ ପିନ୍ଧିଛନ୍ତି, ଯେଉଁ ଛଦ ବେଶରେ ଯାଇଛନ୍ତି, ପ୍ୟାଣ୍ଟ ସାର୍ଟ ଏ ଯେଉଁ ଧୋତି ପଞ୍ଜାବୀ ପିନ୍ଧିଲେ ସେମାନେ ଅଲଗା ଧାରଣା ହେବ ତାଙ୍କ ମତିକୁ ଭିନ୍ନ ମତିକୁ କ'ଣ ନ ବୁଦ୍ଧିଭେଦ ଜଣେ। ଏ ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି ଅଜ୍ଞାନ କର୍ମସଙ୍ଗୀନା, ସେମାନେ କର୍ମୀ ଅଛନ୍ତି ତାଙ୍କର ବୁଦ୍ଧିକୁ ଇଏ କରିବ ନାହିଁ, ବୁଦ୍ଧିରେ କ'ଣ ବୁଦ୍ଧିରେ ବିଚଳନ କରିବ ନାହିଁ, ବୁଦ୍ଧିକୁ ବିଚଳିତ କରିବ ନାହିଁ ତାଙ୍କର। ତେଣୁ ଗୁରୁଦେବ ମଧ୍ୟ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧିକି ସାଇଣ୍ଟିଷ୍ଟ ହିସାବରେ ସେ ମଧ୍ୟ ଗଲେ। ତେଣୁ ଯେତେବେଳେ ବିଭିନ୍ନ ସାଇନ୍ସ କନଫରେନ୍ସ ହୁଏ ସମସ୍ତ ଭକ୍ତମାନେ ମଧ୍ୟ ସେହିଭଳି ଭାବରେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଯାଇଥିଲେ। ଆମେ ଗୋଟେ ଥରେ ଯାଇଥିଲୁ ଭୁବନେଶ୍ୱର ହେଇଥିଲା, ଆଇଆଇଟିରେ କନଫରେନ୍ସ ହେଇଥିଲା, ଆମେ ଗୋଟେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଯାଇଥିଲୁ ପ୍ରଥମ ଥର ପାଇଁ ଆଫ୍ଟର ମାନେ ଏ ଡ୍ରେସ୍ ପିନ୍ଧିଲା ପରେ ପ୍ରଥମ ଥର ପାଇଁ ଆମେ ସେଇଟା ପିନ୍ଧିଥିଲୁ। ତେଣୁ ଶିକ୍ଷକମାନଙ୍କୁ କହୁଛନ୍ତି ଦେଖ ତୁମ ଅଜାଣତରେ ବିଷ୍ଣୁ ବୈଷ୍ଣବମାନେ ଆସି ଅସୁର ବେଶରେ ଆସି ଶିକ୍ଷା ଦେଇଛନ୍ତି, ନହେଲେ ସେ କେମିତି ଶିକ୍ଷା କଲା। ତେଣୁ ସାବଧାନ ରହିବ, କେହି ଯେମିତି ଆସିପାରିବେ ନାହିଁ ବୈଷ୍ଣବ, କି ବିଷ୍ଣୁ ଶିକ୍ଷା ବିଷ୍ଣୁଙ୍କର ଜ୍ଞାନ ଦେଉଛନ୍ତି ତାକୁ, ତା'ର ମତି ନଷ୍ଟ ହୋଇଯିବ। ତେଣୁ ଏଇଭଳି ଭାବରେ ବିଷ୍ଣୁ ପକ୍ଷୀ ପ୍ରତିକ୍ଷ ନେଇ ନ ବିଦ୍ୟତେ ତସ୍ୟ ଧୀର ଯଥା, ତାଙ୍କର ବୁଦ୍ଧି ତୁମେ ଯେଉଁ ଭଳିଆ ବୁଦ୍ଧି ପ୍ରଦାନ କରୁଛ ପଶୁ ହେବେ, ସିଏ ପଶୁ ହେବେ, ତାଙ୍କୁ ଶ୍ରେଷ୍ଠ ମନୁଷ୍ୟ ହେବାର ବୁଦ୍ଧି ଦେବ ନାହିଁ। ମନୁଷ୍ୟ ଜୀବନ ଶ୍ରେଷ୍ଠ କେମିତି ହାସଲ ଲକ୍ଷ୍ୟ ହାସଲ କରିବେ ସେ ବୁଦ୍ଧି ଦେବ ନାହିଁ। ବର୍ତ୍ତମାନ କହୁଛନ୍ତି ସେ ଭାବୁଛନ୍ତି ଏ ବୁଦ୍ଧି ନେଲେ ତାଙ୍କର ନଷ୍ଟ ହୋଇଯିବ, ଜୀବନ ନଷ୍ଟ ହୋଇଯିବ, ଜୀବନ ନଷ୍ଟ ହୋଇଗଲା। ସେମାନେ ସବୁ ସିଗରେଟ୍ ଟାଣିଲେ ନାହିଁ, ମଦ ପିଇଲେ ନାହିଁ, ଅବୈଧ ସ୍ତ୍ରୀ ସହ କଲେ ନାହିଁ, ତାଙ୍କ ଜୀବନ ନଷ୍ଟ ହୋଇଗଲା, ଏଇଭଳି ଭାବରେ ଭାବନ୍ତି ପାଶ୍ଚାତ୍ୟ ଜଗତର ଲୋକମାନେ। କୃଷ୍ଣ ଚେତନ ଯେଉଁମାନେ ଆସନ୍ତି ତାଙ୍କୁ ଦେଖିକରି ସେମାନେ ଭାବନ୍ତି ଏଇଭଳି ଭାବରେ ଆମ ଜୀବନ ନଷ୍ଟ ହୋଇଗଲା, ମଦ ପିଉ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଆମର କୃଷ୍ଣ ଭାବନା ମୁକ୍ତ ଆନ୍ଦୋଳନରେ ବେଳେବେଳେ ଭକ୍ତମାନଙ୍କୁ କର୍ମୀମାନଙ୍କୁ ପୋଷାକ ପିନ୍ଧିବାକୁ ହୁଏ, କାରଣ ଆସୁରିକ ରାଜ୍ୟରେ ସମସ୍ତେ ବୈଷ୍ଣବ ବିଦ୍ୱେଷୀ। ଏବେ ମଧ୍ୟ ଆରବ କଣ୍ଟ୍ରିରେ ମୁସଲମାନ ଦେଶରେ ଆମର ଯେଉଁ ଭକ୍ତମାନେ ଯାଆନ୍ତି ସେ ଏଇ ଡ୍ରେସ୍ ପିନ୍ଧିକି ଯାଆନ୍ତି ନାହିଁ। ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ ଥରେ ଯାଇଥିଲେ ଏଇ ଯେଉଁ ଇଣ୍ଡୋନେସିଆ ସେପଟ ସାଇଡ଼କୁ ଯାଇଥିଲେ, ଇଷ୍ଟ ଏସିଆକୁ ଫାରିଷ୍ଟ ଯାଇଥିଲେ। ତାଙ୍କର ସରକାରଙ୍କ ନିୟମ ଅଛି ଏ ଡ୍ରେସ୍ ପିନ୍ଧିପାରିବ ନାହିଁ, ଏ ଯେଉଁ ଡ୍ରେସ୍ ପିନ୍ଧିଛ ଏ ଡ୍ରେସ୍ ପିନ୍ଧିବା ଆଲାଉ ନାହିଁ, ନଟ୍ ଆଲାଉ। ତେଣୁ ଗୁରୁଦେବକୁ ଜେଲ୍ରେ ରଖାଗଲା, ଗୁରୁଦେବ ଜେଲ୍ରେ ରହିଲେ କିଛି ସମୟ ପାଇଁ ରହିଲେ, ତା'ପରେ ଆସିଗଲେ। ସେ କହିଲେ ନା ମୁଁ ବସ୍ତ୍ର ବଦଳିବିନି କହିକି ସେ ଫେରି ଆସିଲେ, ଆଉ ଗଲେ ନାହିଁ। ଯାହା ହଉ ଏହିଭଳି ଭାବରେ ବୈଷ୍ଣବମାନେ ସ୍ଥାନ କାଳ ପାତ୍ର ଅନୁସାରେ କେମିତି ପ୍ରଚାର କରିବାକୁ ପଡ଼ିବ ସେ ଜାଣନ୍ତି। ପ୍ରଭୁପାଦ ପୂର୍ବରୁ ମହାପ୍ରଭୁ ଆସିଥିଲେ, ମହାପ୍ରଭୁ ଭବିଷ୍ୟତବାଣୀ ଦେଇଥିଲେ ପୃଥିବୀତେ ଆସୁଛନ୍ତି ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବ ମୋର ନାମ। କିନ୍ତୁ 1510 ଧରନ୍ତୁ ପ୍ରଭୁପାଦ ଭଗବାନ ମହାପ୍ରଭୁ ଯେଉଁ କହିଲେ 1510 ସେତେବେଳେ ସେ ସନ୍ନ୍ୟାସ ନେଲେ, ସେତେବେଳେ ସେ ଭବିଷ୍ୟତବାଣୀ ଦେଇଥିଲେ। ତେଣୁ 1965 ମସିହା ପର୍ଯ୍ୟନ୍ତ 500 ବର୍ଷ ପାଖାପାଖି କେହି ଏଇଟାକୁ ସଫଳ କରିପାରିନଥିଲେ, କେହି ମାନେ ବୁଝିପାରୁନଥିଲେ ଆର ଅର୍ଥ କ'ଣ, ପୃଥିବୀରେ କେମିତି ସର୍ବତ୍ର ଭଗବାନ ନାମ ପ୍ରଚାର ହେବ। କିନ୍ତୁ ପ୍ରଭୁପାଦ ମହାରାଜ ଯେଉଁ ଛୋଟ ପିଲା ଥିଲେ ସେତେବେଳେ ସେ ପଢ଼ୁଥିଲେ ଏଇ ଯେଉଁ କଥାକୁ, ସେତେବେଳେ ସେ ଭାବୁଥିଲେ ନିଶ୍ଚିନ୍ତ ଭାବରେ ମହାପ୍ରଭୁଙ୍କ କଥା ସଫଳ ହେବ। ତେଣୁ ପ୍ରଭୁପାଦ ମହାରାଜ ଯେ ମହାପ୍ରଭୁଙ୍କର କଥାକୁ ସଫଳ କରିଛନ୍ତି, ସାରା ପୃଥିବୀରେ ଭଗବାନ ନାମ ପ୍ରଚାର କରିଛନ୍ତି। ଦେଶକାଳ ପାତ୍ର ସମୟ ଅନୁସାରେ କିଭଳି ଶିକ୍ଷା ଦିଆଯିବ ସେ ଜାଣିଛନ୍ତି। ଭକ୍ତି ସୁଧାନ ସରସ୍ୱତୀ ଠାକୁର ପର୍ଯ୍ୟନ୍ତ ଯେଉଁ ଦେଉଥିଲେ ଶିଷ୍ୟ ଗ୍ରହଣ କରୁଥିଲେ ତାଙ୍କୁ କହୁଥିଲେ 64 ମାଳା ଗ୍ରହଣ କରିବ, 64 ମାଳା। କିନ୍ତୁ ପ୍ରଭୁପାଦ କହିଲେ ସେଇଟା ସମ୍ଭବ ନୁହଁ, ସେ 16 ମାଳା କରିଦେଲେ। ଆଜି ଆମେ କହିବା କଥା ନୁହଁ, କିନ୍ତୁ ଗୌଡ଼ୀୟ ମଠରେ ତାଙ୍କର 64 ମାଳା କ'ଣ ଗୋଟିଏ ମାଳା ବି କରୁନାହାନ୍ତି, ଆମେ ଯେତିକି ଧାରଣା ଆମେ ଯେତିକି ଜ୍ଞାନ ପ୍ରାପ୍ତ ହେଇଛୁ। କିନ୍ତୁ ପ୍ରଭୁପାଦ ମହାରାଜ ଦେଲେ 16 ମାଳା, ସମୟ ଉପଯୋଗୀ ଦେଲେ। ପାଶ୍ଚାତ୍ୟ ଜଗତରେ ମଧ୍ୟ ସେମାନେ 16 ମାଳା କରୁଛନ୍ତି, ସମସ୍ତେ କରୁଛନ୍ତି 16 ମାଳା, 2 ଘଣ୍ଟା 2 ଘଣ୍ଟାରେ ଭଗବାନଙ୍କର ନାମ ଜପ କରିବେ। ତେଣୁ ସ୍ଥାନ କାଳ ପତ୍ର ଅନୁସାରେ ଏହିସବୁ ଶିକ୍ଷା ଦିଆଯିବ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଏହିପରି ଭାବେ ବହୁ କାଳ ପୂର୍ବେ ହିରଣ୍ୟକଶିପୁ ଯାହା କରିଥିଲେ ଆଜି ମଧ୍ୟ ତାହା ହେଉଛି। ଏହା ହେଉଛି ବୈଷୟିକ ଜୀବନର ଧାରା। ତେଣୁ ଯେଉଁ ରହିଛି ଚାଣକ୍ୟ ପଣ୍ଡିତ ଗୋଟେ ନୀତି ଦେଇଛନ୍ତି, ଷଠେ ଷାଠ୍ୟମ ସମାଜରେ, ଜଣେ ଯଦି ଷଠ ଜଣେ ତା ପ୍ରତି ଆମେ ଷଠତା ବ୍ୟବହାର କରିବା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ସତ୍ ବ୍ୟକ୍ତିଙ୍କୁ ଯେତେବେଳେ ଷଠମାନଙ୍କ ସହ ବ୍ୟବହାର କରିବାକୁ ହୁଏ ସେତେବେଳେ ତାଙ୍କୁ ମଧ୍ୟ ଷଠ ପରି ଆଚରଣ କରିବାକୁ ହୁଏ, ପ୍ରତାରଣା କରିବା ପାଇଁ ନୁହେଁ, ନିଜର ପ୍ରଚାର କାର୍ଯ୍ୟରେ ସଫଳତା ପାଇଁ। ଭଗବାନ ମଧ୍ୟ ପ୍ରତାରଣା କରିଥିଲେ, ଛଳୟତି ବିକ୍ରମଣୀ ବଳି ମଧୁତ ବାମନ, ବାମନ ଦେବ ମଧ୍ୟ ପ୍ରତାରଣା କରିଥିଲେ, କିନ୍ତୁ ଆ ଦ୍ୱାରା ବଳି ଜଣେ ମହାଜନରେ ପରିଣତ ହୋଇଗଲେ। ସେହିଭଳି ଭାବରେ ଆମେ ମଧ୍ୟ ଏଇ ଚିଟିଂ ଚିଟିଂ ଯଦିଓ ଗୋଟେ ବଦ୍ଧ ଜୀବର ଲକ୍ଷଣ, ଭ୍ରମ ପ୍ରମାଦ ବିପ୍ରଳିପ୍ସା କରଣା ପାଠକ, ଏ ବିପ୍ରଳିପ୍ସା ବା ଠକିବା ମନବୃତ୍ତି ଆମେ ମଧ୍ୟ ମଝିରେ ମଝିରେ ଠକିବାକୁ ପଡ଼ିବ କାହିଁକି ନା ତାଙ୍କୁ ଭଗବତ ଭକ୍ତିରେ ଉଦ୍ବୁଦ୍ଧ କରିବା ପାଇଁ। ପ୍ରଭୁପାଦ ମହାରାଜ ସେ କଥା କହୁଛନ୍ତି, ନିଜର ପ୍ରଚାର କାର୍ଯ୍ୟରେ ସଫଳତା ପାଇଁ ଦରକାର ପଡ଼ିଲେ ମଝିରେ ମଝିରେ ମଧ୍ୟ ଆମେ ଚିଟିଂ କରିପାରିବା, ଯେମିତି ବାମନ ଦେବ କଲେ। ତେଣୁ ଆମର ସମୟ ହୋଇଯାଇଛି, 7 ଶ୍ଳୋକ ଆମେ ଆଜି ପାଠ କଲେ, କମ୍ ସମୟ ହେଲା, ଡେରି ହେଲା, କଥା ଆରମ୍ଭ ହେଲା ବେଳକୁ, ଏମିତି ହେଇକରି ବର୍ତ୍ତମାନ ଆମେ କଥାକୁ ବିଶ୍ରାମ ଦେବା ନା ଆଉ କିଛି ରହିଛି, କାହାର କିଛି କହିବାର ଅଛି, ସରାସରମାନେ କିଛି କହିବେ କଥା। ଜୟ ଶ୍ରୀମଦ୍ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେତ ଗୌର ଭକ୍ତବୃନ୍ଦ କି, ଦାୟି ଗୌର ପ୍ରେମାନନ୍ଦେ। ଆମ ମନ୍ଦିରରେ 2 ମନ୍ତ୍ର ପ୍ରସିଦ୍ଧ, ଗୋଟେ ହେଉଛି ଓମ୍ ନମଃ ଭଗବତ ବାସୁଦେବା, ଆଉ ଗୋଟେ ହେଉଛି କ'ଣ, ମହାପ୍ରସାଦ ଗୋବିନ୍ଦେ। ଓମ୍ ନମଃ ଭଗବତ ବାସୁଦେବା କହିଲେ ସମସ୍ତେ ଶୋଇବେ, ମହାପ୍ରସାଦ ଗୋବିନ୍ଦ କହିଲେ ସମସ୍ତେ ଜାଗ୍ରତ ହେବେ। ବର୍ତ୍ତମାନ ମହାପ୍ରସାଦ ଗୋବିନ୍ଦ ଆରମ୍ଭ ହେବ, ସମସ୍ତେ ଜାଗ୍ରତ ହୋଇଯିବେ। ସେ ଶୁକ ପ୍ରତି ସେ ଶ୍ଳୋକରେ ସମସ୍ତେ ବହୁତ ସାବଧାନ, ଓମ୍ ନମଃ ଭଗବତ ବାସୁଦେବା ପାଇଁ ସମସ୍ତେ ଅସାବଧାନ।